श्रीमद्भागवतं दशम स्कंद 63 अध्याय श्लोक 1। आपश्यतां चानिरुद्धम् आपश्यतां चानिरुद्धम् तद्बन्धुनां च भारत तद्बन्धुनां च भारत चत्वारो वार्षिकामासा चत्वारो वार्षिकामासा व्यतीयोरनुशोचताम् व्यतीयोरनुशोचताम् अपश्यतां चानिरुद्धम् आपश्यतां चानिरुद्धम् तद्बन्धुनां च भारत तद्बन्धुनां च भारत चत्वारो वार्षिकामासा चत्वारो वार्षिकामासा व्यतीयोरनुशोचताम् व्यतीयोरनुशोचताम् अपश्यतां चानिरुद्धम् तद्बन्धुनां च भारत चत्वारो वार्षिकामासा व्यतीयोरनुशोचताम् अपश्यतां चानिरुद्धम् तद्बन्धुनां च भारत चत्वारो वार्षिकामासा व्यतीयोरनुशोचताम् तद्बन्धुनां च भारत चत्वारो वर्षिकामासा व्यतीयोरनुशोचताम् अपश्यतां चानिरुद्धम् तद्बन्धुनां च भारत चत्वारो वर्षिकामासा व्यतीयोरनुशोचताम् रुकरणवाद श्रील सुखदेव गोस्वामी कहले हे भरत वंशधर अनिरुद्धंकर आत्मीय स्वजन तांको फेरिबार न देखि वर्षा ऋतुर चारि मास शोक और दुख रे अतिवाहित करथिले। हरे कृष्ण अवस्था भक्त स्वजन बृंद मातृवृंद आपण भागवत कथा स्वागत जना जाउछि। आज आम आ गोटे नूतन अध्याय पाठ करुचे 63 अध्याय 63 अध्याय रे वर्णना करा जीव किभली भाव में जादव माने ये सोनितपुर को आक्रमण करिवे। ए प्रथम रु 21 नंबर श्लोक पर्यंत 21 टी श्लोक ये सब वर्णना करा जीव। 22 रु 38 ए 8 श्लोक किभली भाव में भगवान युद्ध करिवे तेणु शिवजी मध्य भगवान विरुद्ध युद्ध करिवे। ये सब गोटे गोटे विष्णु ज्वर छाड़े विष्णु ज्वर शिवज्वर सहित युद्ध हे ता 30 रु 33 वर्णना करा जाउची किभली भगवान एई बाणकर जो 1000 हाथ थिला तब सब काटिबे चारोटी हाथ रखिकी आउ सब काटि पकेबे। तेणु 34 रु 45 ये 12 श्लोक रे शिवजी भगवान प्रार्थना करिवे एवं 46 रु 49 ये 4 श्लोक रे भगवान बाण प्रति कृपा करिवे। 50 रु 53 से माने फोन फेरिबे द्वारका को फेरिबे अनिरुद्धंकर विवाह हब उषांग सहित ए सब हेकरी फेरिबे। तेणु एई अध्याय रे अनिरुद्धंकर विवाह प्रसंग रहिछि ता सहित युद्ध मध्ये रहिछि। आज प्रथम श्लोक रे कह जाउछि जे ଅପସତାଂ ଚାନିରୁଦ୍ଧମ୍ ଆମେ ଯେଉଁ କହିଥିଲେ ଇଏ ବିଭିନ୍ନ ବିଶେଷ ଭାବରେ ବିଷ୍ଣୁ ପୁରାଣ ଏବଂ ହରିବଂଶରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ସବୁ ଲୀଳା। ଯେତେବେଳେ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶ ତିଥିରେ ଉଷା ସ୍ୱପ୍ନ ଦେଖିଥିଲେ ସେହି ସମୟରେ ଇଏ କହିଥିଲେ ଚିତ୍ରଲେଖା କହିଥିଲେ ମୁଁ ଗୋଟେ ସପ୍ତାହ ଭିତରେ ତୁମେ ଯାହାକୁ ଦେଖିଛ ତାଙ୍କୁ ମୁଁ ଘିନି ଆସିବି। ଏଇଭଳି ଭାବରେ କହି ଚିତ୍ର ଫିତ୍ର ଆଙ୍କିବା ଆରମ୍ଭ କରେ ସବୁ ହେଲା। ଏଭଳି ଭାବରେ ବୈଶାଖ ମାସ ଚାଲିଗଲା। ତାପରେ ଜ୍ୟେଷ୍ଠ ମାସ ଆସିଗଲା। ଜ୍ୟେଷ୍ଠ ମାସରେ ମିଳନ ହେଲା ଭଗବାନ ଯେଉଁ ରହିଛନ୍ତି। ଜ୍ୟେଷ୍ଠ ମାସରେ ସିଏ ତାଙ୍କୁ ଆଣିଲେ, ଜ୍ୟେଷ୍ଠ ମାସ ପ୍ରଥମେ ସିଏ ତାଙ୍କୁ ଆଣିଲେ, ଅନିରୁଦ୍ଧଙ୍କୁ ଦ୍ୱାରକାକୁ ଆଣିଲେ, ଦ୍ୱାରକାରୁ ଆଣିଲେ ଶୋଣିତପୁରକୁ। ତେଣୁ ଏଇଠି ପାଖାପାଖି ଜ୍ୟେଷ୍ଠ ବେଳେ ଆଷାଢ଼ ମାସ ଦୁଇ ମାସ ପାଖାପାଖି ଚାଲିଗଲା। ଉଷାଙ୍କ ସହିତ ମିଳନ ହୋଇକରି ସବୁ ଚାଲିଗଲା। ଆମେ କହିଛି ନା କେମିତି ଦିନ ଜାଣିପାରିଲେ ନାହିଁ, ଦିନ କି ରାତି ଜାଣିପାରିଲେ ନାହିଁ, ଆଉ କେତେ ଅନେକ ଦିନ ବିତିଗଲା, ପାଖାପାଖି ଦୁଇ ମାସ ବିତିଗଲା ଜ୍ୟେଷ୍ଠ ଆଷାଢ଼। ତାପରେ ଏସବୁ ଘଟଣା ସବୁ ପ୍ରକାଶ ପାଇଲା ଶ୍ରାବଣ ଭାଦ୍ରବ ମାସିନ କାର୍ତ୍ତିକ ଚାରି ମାସ। ଏ ଚାରି ମାସ ଅନିରୁଦ୍ଧ ବନ୍ଧା ହୋଇକି ରହିଲେ। ତେଣୁ ସେଇଠି କୁହାଯାଉଛି ଅପସତାଂ ଚାନିରୁଦ୍ଧମ୍, ଅନିରୁଦ୍ଧଙ୍କୁ ନ ଦେଖିକରି ତଦ୍ ବନ୍ଧୁନାଂ ଚ ଭାରତ, ତଦ୍ ବନ୍ଧୁନାଂ ତାଙ୍କର ବନ୍ଧୁ ବା ତାଙ୍କର ସେବକ ସେବିକା ଯେଉଁମାନେ ସବୁ ଅଛନ୍ତି ଏମାନେ ସବୁ ଚ ଅପସତାଂ ଚ ଦୁଇଥର ଏଠି ଚ ବ୍ୟବହାର କରାଯାଇଛି। ତେଣୁ ଏ ଚ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ଆଉ ଗୋଟେ ପ୍ରସଙ୍ଗ ଆସିଗଲା, ବର୍ତ୍ତମାନ ସିନ୍ ପରିବର୍ତ୍ତିତ ହୋଇଗଲା। ଶୋଣିତପୁରର କଥା ଚାଲିଥିଲା, ବର୍ତ୍ତମାନ ଦ୍ୱାରକାର କଥା ଆସିଗଲା। ତେଣୁ ଚ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ତଦ୍ ବନ୍ଧୁନାଂଚ ଭାରତ, ସୁଖଦେବ ଗୋସ୍ୱାମୀ ଏ ବର୍ଣ୍ଣନା କରୁଛନ୍ତି, ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି, ତାଙ୍କର ଆଉ କୌଣସି ମଝିରେ ଆଉ କୌଣସି ବନ୍ଦ ବାନ୍ଦ ହେଉନାହିଁ, କଥା ବନ୍ଦ ହୋଇଗଲା। ତାପରେ ଖାଦ୍ୟପେୟ ଗ୍ରହଣ କରିବା, ଜଳଖିଆ ମାନେ ଅନ୍ୟାନ୍ୟ ସବୁ ବିଶ୍ରାମ ନେବା, ଏସବୁ କିଛି ନାହିଁ, ନନ୍ଷ୍ଟପ୍ ଚାଲିଛି କଥା, ଦିନ ରାତି ଚବିଶ ଘଣ୍ଟା ଆମେ ଚିନ୍ତା କରିପାରିବାନି, ସାତ ଦିନ ଧରି ଚାଲିଛି କଥା। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ଏଇ ଯେଉଁ ଭଗବାନ ଲୀଳାକୁ ଶ୍ରବଣ କରୁଛନ୍ତି, ସେ ମଧ୍ୟ ବହୁତ ଆଟେଣ୍ଟିଭ୍ଲି ବହୁତ, ସେ ତ ଶ୍ରବଣ କରୁନାହାନ୍ତି, ସେ ପାଳନ କରୁଛନ୍ତି ଭଗବାନଙ୍କର କଥାରୂପକ ଅମୃତକୁ ସେ ପାଳନ କରୁଛନ୍ତି। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ କଥା କହିଥିଲେ, ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିବା ପୂର୍ବରୁ ସୁଖଦେବ ଗୋସ୍ୱାମୀ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ଦୁଇ ଚାରୋଟି ଶ୍ଳୋକରେ ଭଗବାନ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ଭଗବାନଙ୍କର କଥା ବା ବେଦ ସବୁ ଯେଉଁ ଯାହା ସବୁ ରହିଛି ବିସ୍ତାର ଭାବରେ କରାଯାଇପାରିବ, ତାକୁ ମଧ୍ୟ ସଂକ୍ଷେପରେ କରାଯାଇପାରିବ। ସମସ୍ତ ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ତାକୁ ଗୋଟିଏ ଅକ୍ଷରରେ ମଧ୍ୟ ପ୍ରକାଶ କରାଯାଇପାରିବ, ଭଗବାନଙ୍କର ଏଭଳି ଏସବୁ ରହିଛି। ଓଂ ଓଂକାର ବେଦ୍ୟମ ପବିତ୍ର ମୁଙ୍କାର, ଓଂକାରରେ ଓଂକାରରେ ସବୁକିଛି ରହିଛି। ଓଂକାର ଗୋଟିଏ ଶବ୍ଦ, ଗୋଟିଏ ଅକ୍ଷରରେ, ଗୋଟିଏ ଶବ୍ଦ ମଧ୍ୟ ନୁହଁ, ଗୋଟିଏ ଅକ୍ଷର, ଅବଶ୍ୟ ଏଠି ତିନୋଟି ଅକ୍ଷର ମିଶିକି ରହିଛି। ଓଂ ଗୋଟିଏ ଅକ୍ଷର ଏଭଳି, ଯେଉଁଥିରେ ତିନୋଟି ଅକ୍ଷର ମିଶିକି ରହିଛି, ଆଉ କେତେ ଜଣଙ୍କ ଚାରୋଟି ଅକ୍ଷର ମଧ୍ୟ ମିଶିକି ରହିଛି। ତେଣୁ କ'ଣ କ'ଣ ନା ଅ ଉ ମ ଅକାରାତ୍ କୃଷ୍ଣ ଉଚ୍ୟତେ, ଅକାର କହିଲେ କୃଷ୍ଣକୁ ବୁଝାଏ। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଅକ୍ଷରାଣାମ ଅକ୍ଷରାଣାମ ଚୁ ଅକାର, ମାନେ କ'ଣ ଏମିତି ଗୋଟେ ରହିଛି ଅକ୍ଷରମାନଙ୍କ ଭିତରେ ମୁଁ ହେଉଛି ଅକାର, ଅକାର କହିଲେ କୃଷ୍ଣକୁ ବୁଝାଉଛି, କହିଲେ କୃଷ୍ଣ ଅକ୍ଷରାଣାମ ଚୁ ତୁ ଅକାର, ନା ଏମିତି ରହିଛୁ ଦଶମ ଭଗବତ ଗୀତା ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଅ ଶବ୍ଦର ଅର୍ଥ ହେଉଛି କୃଷ୍ଣ, ଉ ଶବ୍ଦର ଅର୍ଥ ହେଉଛି ରାଧା ରାଧାରାଣୀ, ଏବଂ ମ ଶବ୍ଦର ଅର୍ଥ ହେଉଛି ଜୀବ, ଆମେ ଜୀବ। ଓଂ ଓଂରେ ବା ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ପ୍ରଣବେତେ ଯେଇ ଅର୍ଥ ଗାୟତ୍ରୀତେ ସେଇ ହଏ, ଏଇ ପ୍ରଣବ ମନ୍ତ୍ରକୁ ଯେତେବେଳେ ବିସ୍ତାର କରାଯିବ ସିଏ ହେଉଛି ଗାୟତ୍ରୀ। ଓଂ ଭୂର୍ଭୁବ ସ୍ୱ ତସ୍ୟ ବିଦୁର୍ବରଣ୍ୟମ ଭର୍ଗ ଦେବସ୍ୟ ଧିମହି ଧିଓ ୟୋ ନଃ ପ୍ରଚୋଦୟାତ୍, ଏ ପ୍ରଣବ ମନ୍ତ୍ରକୁ ବିସ୍ତାର କଲେ ଇଏ ଗାୟତ୍ରୀ ହେବ। ପୁଣି ଗାୟତ୍ରୀକୁ ଯଦି ବିସ୍ତାର କରାଯିବ ଚତୁଶ୍ରୁତି ଭାଗବତ, ଭଗବାନ ଯେଉଁ ବ୍ରହ୍ମାଙ୍କୁ ଜ୍ଞାନ ଦେଇଛନ୍ତି ଭାଗବତକୁ, ପ୍ରଥମେ ଭଗବାନ ଦେଲେ ବ୍ରହ୍ମାଙ୍କୁ, ଚାରୋଟି ଶ୍ଳୋକରେ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ସେ ଚାରୋଟି ଶ୍ଳୋକରେ ଭଗବାନ ସବୁ ଜ୍ଞାନ ଦେଇଦେଲେ ଏଇସବୁ ଏଥିରେ ଜ୍ଞାନ ସବୁ ରହିଛି। ବ୍ରହ୍ମା ଏଇ ଜ୍ଞାନ ପ୍ରାପ୍ତ ହେଇକରି ଏ ବିଶ୍ୱର ପ୍ରଥମ ଇଞ୍ଜିନିୟର ହେଲେ ସିଏ ଏଭଳି ଭାବରେ ସବୁ ସୃଷ୍ଟି କରୁଛନ୍ତି ତାକୁ ଏ ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି। ବହୁତ ପ୍ରକାର ଗବେଷଣା ଚାଲିଛି କିନ୍ତୁ କେମିତି ରକ୍ତ ସୃଷ୍ଟି କରାଯିବ, କେମିତି କିଡ଼ନୀ ସୃଷ୍ଟି କରାଯିବ, କେମିତି ଆଖି ସୃଷ୍ଟି କରାଯିବ, କେମିତି କର୍ଣ୍ଣ ସୃଷ୍ଟି କରାଯିବ ଏସବୁ କରିପାରୁନାହାନ୍ତି ଏପର୍ଯ୍ୟନ୍ତ, ବା ଲିଭର କେମିତି ସୃଷ୍ଟି କରାଯିବ ଏପର୍ଯ୍ୟନ୍ତ ସେ କରିପାରୁନାହାନ୍ତି। ତେଣୁ ଯାହାର କିଛି ସେସବୁ ଖରାପ ହୋଇଯାଉଛି ସେ ଅନ୍ୟ କାହାଠୁ ଆଣିକି ଧାର ଆଣିକି ସେସବୁ କାର୍ଯ୍ୟ କରୁଛନ୍ତି। ଯାହାର ବ୍ଲଡ଼ ଦରକାର ପଡ଼ିଲା ଅନ୍ୟ ଜଣଙ୍କଠୁ ବ୍ଲଡ଼ ଆଣିକି କରୁଛନ୍ତି, କିନ୍ତୁ ବୈଜ୍ଞାନିକମାନେ ସେ ଯେଉଁ ବ୍ଲଡ଼କୁ ତିଆରି କରିପାରୁନାହାନ୍ତି, ଭବିଷ୍ୟତରେ କରିପାରନ୍ତି ଅଲଗା କଥା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କରିପାରିନାହାନ୍ତି। ଏଭଳି ଭାବରେ ଜ୍ଞାନ ଏଇ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ରହିଛି, ପୁଣି ସେଇ ଚାରୋଟି ଶ୍ଳୋକକୁ ଯେତେବେଳେ ବିସ୍ତାର କରାଯାଉଛି ଇଏ ସମଗ୍ର ଭାଗବତର ଯେଉଁ 18,000 ଶ୍ଳୋକ ରହିଛନ୍ତି ସେଇଟା କୁହାଯିବ। ତେଣୁ ଭଗବାନଙ୍କର ଏଇ ଯେଉଁ ଲୀଳାକୁ ଦଶମ ଅଧ୍ୟାୟ ଦଶମ ସ୍କନ୍ଧର ଯେଉଁ ଲୀଳାକୁ ନବମ ସ୍କନ୍ଧ 24 ଅଧ୍ୟାୟରେ 2-4 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଦେଲେ। ପରୀକ୍ଷିତ ମହାରାଜ ଯେଉଁ କହିବାର ଉଦ୍ଦେଶ୍ୟ ଥିଲା ସୁଖଦେବ ଗୋସ୍ୱାମୀଙ୍କର ଯେ ପରୀକ୍ଷିତ ତୁମେ ଏତେ ଦିନ ହେଲାଣି 4-5 ହୋଇଗଲାଣି କୌଣସି ଖାଦ୍ୟ ଗ୍ରହଣ କରୁନା, କିଛି ଜଳଖିଆ ପାନୀୟ ମଧ୍ୟ ନେଉନା, କି ବିଶ୍ରାମ ମଧ୍ୟ ଟିକିଏ ନେଉନା, ଆମେ ଚିନ୍ତା କରିପାରିବା ନନ୍ଷ୍ଟପ୍ କଥା କେମିତି ହେବ। ସୁଖଦେବ ଗୋସ୍ୱାମୀ ମଧ୍ୟ ସେହି ସ୍ତରର, ସିଏ ମଧ୍ୟ ସେହିଭଳି ଭାବରେ କଥା କହି ଚାଲିଛନ୍ତି, ତାଙ୍କର କୌଣସି ବିଶ୍ରାମ ଦରକାର ପଡ଼ୁନାହିଁ। ତେଣୁ ସିଏ ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜଙ୍କର କିଛି ବିଶ୍ରାମ ଦରକାର। ତେଣୁ ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧ 1 ଅଧ୍ୟାୟରେ କହିଲେ, ପ୍ରଭୁ ଏଇ ଯେଉଁ ଭଗବାନ କଥା ମୁଁ ଯେଉଁ ଶୁଣୁଛି, ନୈସାହତି ଦୁଃସହ କ୍ଷୁନ୍ମାଂ ତ୍ୟକ୍ତ ଦମପି ବାଧତେ ପିବନ୍ତମ୍ ତୋନ୍ ମୁଖାମ୍ବୁଜମ୍ ଚ୍ୟୁତମ୍ ହରି କଥାମୃତମ୍। ପ୍ରଭୁ ଏଇ ଯେଉଁ ଆପଣ ଯେଉଁ କଥା କହୁଛନ୍ତି ଇଏ ଅମୃତ ମୁଁ ପାନ କରୁଛି, ପିବନ୍ତମ୍ ତୋନ୍ ମୁଖାମ୍ବୁଜମ୍ ମୁଁ ଭଗବାନ କଥାମୃତକୁ ପାନ କରୁଛି, ତେଣୁ ମୋତେ କୌଣସି କ୍ଷୁଧା ବା ତୃଷା କୌଣସି ବାଧା ଦେଉନାହିଁ। ମୁଁ ଜାଣିପାରୁନାହିଁ କ୍ଷୁଧା ହେଉଛି କି ତୃଷା ହେଉଛି ଜାଣିପାରୁନାହିଁ, 7 କଥା ଶୁଣିବେ। ଏବଂ ସେ କହୁଛନ୍ତି ପିବନ୍ତମ୍ ତୋନ୍ ମୁଖାମୃଜମ୍ ଚ୍ୟୁତମ୍ ହରି କଥାମୃତମ୍, ଭଗବାନଙ୍କର ଏଇ ଯେଉଁ କଥାମୃତ ଇଏ ଅମୃତ ସେଇଟାକୁ ସେ ପାନ କରୁଥିଲେ। ତେଣୁ ଭଗବାନ କଥା ନ କହିଲେ ତାଙ୍କୁ କ୍ଷୁଧା ଲାଗିବ ବା ବାଧା ଲାଗିବ, କଥା କହିଲେ ତାଙ୍କୁ ଆନନ୍ଦ ଲାଗିବ, ଅମୃତ ପାନ କରୁଛନ୍ତି। ତେଣୁ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଲୀଳାକୁ କେବଳ ଶ୍ରବଣ କରୁଛନ୍ତି ତାହା ନୁହେଁ ପାନ କରୁଛନ୍ତି। ତେଣୁ ଏଠି ମଧ୍ୟ ପରୀକ୍ଷିତ ମହାରାଜଙ୍କୁ ସେ ସମ୍ବୋଧନ କରୁଛନ୍ତି ଭାରତ, ଭରତ ବଂଶରେ ସେ ଆସୁଛନ୍ତି। ଭରତ ହେଉଛନ୍ତି କିଏ, ଦୁଷ୍ମନ୍ତଙ୍କ ପୁତ୍ର ଭରତ, ଦୁଇ ଜଣ ଭରତ ଅଛନ୍ତି, ଦୁଷ୍ମନ୍ତଙ୍କ ପୁତ୍ର ଭରତ ଯିଏ ସେହି ବଂଶରେ ଆସୁଛନ୍ତି, ଏଇ କୌରବମାନେ ଆସୁଛନ୍ତି ପାଣ୍ଡବମାନେ ଆସୁଛନ୍ତି, ତେଣୁ ଇଏ ହେଉଛନ୍ତି ଭାରତ ସମ୍ବୋଧନ କରିଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ ଅର୍ଜୁନକୁ ବହୁତ ଥର ଅନେକ ସମୟରେ ଭାରତ ବୋଲି ସମ୍ବୋଧନ କରିଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ, ଭଗବାନ ଅର୍ଜୁନଙ୍କ ନାମ ନ ନେଇକରି ମଧ୍ୟ ଭଗବତ ଗୀତା କହିପାରିଥାନ୍ତେ। ଯେଉଁ ଜ୍ଞାନ ଭଗବତ ଗୀତାରେ ଦେଲେ ଅର୍ଜୁନଙ୍କ ନାମ ନ ନେଇକରି ମଧ୍ୟ କହିପାରିଥାନ୍ତେ, କିନ୍ତୁ ସେ ଏତେ ଭଲ ବନ୍ଧୁ, ବନ୍ଧୁ ଶବ୍ଦ ବ୍ୟବହାର କରାଯାଇଛି ନା, ତତ୍ ବନ୍ଧୁ ନାଙ୍କେ ଭାରତ, ଇଏ ହେଉଛି ବନ୍ଧୁ, ତାଙ୍କର ନାମ ନ ନେଇକି ସେ ରହିପାରିବେ ନାହିଁ, ଏଭଳି ପ୍ରିୟ ବସ୍ତୁ ସିଏ। ଭଗବାନ କହିଲେ ମୁଁ ତୁମର ବନ୍ଧୁ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, କତ ନିଦ୍ରା ଯାଓ ମାୟା ପିସାଚିର କୋଲେ, କତ ନିଦ୍ରା ଯାଓ ମାୟା ପିସାଚିର କୋଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ। ଭଜିବ ବୋଲିଆ ଏସେ ସଂସାର ଭିତରେ ଭଜିବ ବୋଲିଆ ଏସେ ସଂସାର ଭିତରେ ବୋଲିଆ ରହିଲେ ତୁମି ଅବିଦ୍ୟାର ଭରେ ଭୁଲିଆ ରହିଲେ ତୁମି ଅବିଦ୍ୟାର ଭରେ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ତୁମାରେ ଲଇତେ ଆମି ହୈନୁ ଅବତାର ତୁମାର ଲଇତେ ଆମି ହୈନୁ ଅବତାର ଆମ ବିନା ବନ୍ଧୁ ଆର କିଏ ଅଛେ ତୁମାର ଆମ ବିନା ବନ୍ଧୁ ଆର କିଏ ଅଛେ ତୁମାର ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ଏନେଛି ଓଷଧି ମାୟା ନାସିବାର ଲାଗି ଏନେଛି ମାୟା ନାସିବାର ଲାଗି ଏ ହରି ନାମ ମହାମନ୍ତ୍ର ଲଉ ତୁମି ମାଗି ହରି ନାମ ମହାମନ୍ତ୍ର ଲଉ ତୁମି ମାଗି ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ ଭକତି ବିନୋଦ ପ୍ରଭୁ ଚରଣେ ପଡ଼ିଆ ଭକତି ବିନୋଦ ପ୍ରଭୁ ଚରଣେ ପଡ଼ିଆ ସେଇ ହରି ନାମ ମନ୍ତ୍ର ଲଇଲ ମାଗିଆ ସେ ହରି ନାମ ମନ୍ତ୍ର ଲଇଲ ମାଗିଆ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ପ୍ରକୃତରେ ଭଗବାନ ଆମର ହେଉଛନ୍ତି ବନ୍ଧୁ ଏଇଟାକୁ ଯିଏ ଜାଣିବ ସେ ପ୍ରକୃତରେ ଶାନ୍ତି ପ୍ରାପ୍ତ ହେବ ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ କହିଲେ ଭୋକ୍ତାରମ୍ ଯଜ୍ଞତପସାମ ସର୍ବଲୋକ ମହେଶ୍ୱରମ୍ ସୁହୃଦଂ ସର୍ବଭୂତାନାମ ଜ୍ଞାନତା ମାଂ ଶାନ୍ତି ମୁଚ୍ଛତି ସୁହୃଦଂ ବନ୍ଧୁରୁ ଆହୁରି ଉନ୍ନତ ସ୍ତର ଏଇ ଶବ୍ଦଟି ସୁହୃଦ ହୃଦୟର ସହିତ ଭଲ ପାଉଛନ୍ତି ସେ ବନ୍ଧୁ ସେ ହେଉଛି ପ୍ରକୃତ ବନ୍ଧୁ ପ୍ରକୃତ ବନ୍ଧୁ ତେଣୁ ଆମେ ଭୌତିକ ଜଗତରେ ଦୁଃଖ କଷ୍ଟ ପାଉଛେ ଆମେ ଭଗବାନ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି ଆମେ ଯେତେବେଳେ କୃଷ୍ଣ ଭଜି ଏଠାରେ ଏଥିରେ ଅଛି ନା କେଉଁଟା ଭଜିବା ବୋଲିଆ ସେ ସଂସାର ଭିତରେ ଆମେ ଯେତେବେଳେ ମାଆଙ୍କ ଗର୍ଭରେ ଥିଲେ ସେତେବେଳେ ଆମେ କ'ଣ ଚିନ୍ତା କରୁଥିଲେ କ'ଣ କରୁଥିଲେ ଏସବୁ ଆମେ ଜାଣୁନା କିନ୍ତୁ ଭଗବାନ ଜାଣନ୍ତି ମାଆଙ୍କ ଗର୍ଭରେ ଆମେ ଯେଉଁମାନେ ଭାଗ୍ୟବାନ ଜୀବ ମାଆଙ୍କ ଗର୍ଭରେ ଯେଉଁମାନେ ଥାଆନ୍ତି ସେମାନଙ୍କର ସପ୍ତମ ମାସରେ ଯେଉଁ ସ୍ମୃତି ଆସେ ଭଗବାନଙ୍କ ସହିତ ଯେଉଁ ସମ୍ପର୍କ ରହିଛି ବା ପୂର୍ବ ଜନ୍ମରେ ବିଭିନ୍ନ ପ୍ରକାରରେ ଆମେ ପାପ କାର୍ଯ୍ୟ କରିଥିଲେ, ପୁଣି ଥରେ ଏଇ ଭୌତିକ ପାପ କାର୍ଯ୍ୟ ହେଉ ପୁଣ୍ୟ କାର୍ଯ୍ୟ ହେଉ ଭୌତିକ ଜଗତ ଏଇ ଇଏ ଭିତରେ ରହିଥିଲେ, ଭଗବାନ ଭୁଲି ଯାଇଥିଲେ, ତେଣୁ ପୁଣି ଥରେ ମାତୃକୁ କିଛି ଆସିବାକୁ ପଡ଼ିଲା। ତେଣୁ ସେ ଯେଉଁ କଷ୍ଟରେ ଯେଉଁ ଛଟପଟ ସପ୍ତମ ମାସ ପର୍ଯ୍ୟନ୍ତ ସାତ ମାସ ପର୍ଯ୍ୟନ୍ତ ତା'ର କୌଣସି ଇଏ ନଥାଏ, ତା'ର କୌଣସି ସ୍ମୃତି ନଥାଏ ବା ତା'ର କୌଣସି ଚେତନା ନଥାଏ। ସପ୍ତମ ମାସରେ ତା'ର ଚେତନା ଆସେ, ଚେତନା ଆସରେ ଜାଣିପାରେ କେତେ କଷ୍ଟ ସେ ପାଉଛି, ବହୁତ କଷ୍ଟ ପାଉଥାଏ। ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ଭଗବାନ କପିଳଦେବ ମା ଦେବଭୂତିଙ୍କୁ କହୁଛନ୍ତି ଏସବୁ କଥା, କିଭଳି ସେ ମାଆଙ୍କ ଗର୍ଭରେ ରହିକରି ତା'ର ସବୁ ଏଇଭଳି ଭାବରେ କ'ଣ କ'ଣ ଚିନ୍ତା କରେ, କ'ଣ ସବୁ କାର୍ଯ୍ୟ କରେ ସବୁ ମନେ ପଡ଼ୁ। ସେତେବେଳେ ସେ ଖ୍ରୀଷ୍ଟ ଭଗବାନ ପ୍ରାର୍ଥନା କରେ ଏବଂ ଜୀବର ପ୍ରାର୍ଥନାକୁ ମଧ୍ୟ କପିଳଦେବ କହିଛନ୍ତି। ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ବର୍ଣ୍ଣନା କରେ ଯେ କିଭଳି ଭାବରେ ସେ ପ୍ରାର୍ଥନା କରେ, ପ୍ରଭୁ ଏଇଥରକ ମୋତେ ଏଇ ବିପଦରୁ ମୁକ୍ତ କରନ୍ତୁ, ମୁଁ ଆଉ ଆପଣଙ୍କ ଭଜନ କରିବି, ଭଜିବ ବୋଲିବା ସେ ସଂସାର ଭିତରେ। କିନ୍ତୁ ପୁଣି ଯେତେବେଳେ ଆସିଗଲେ ସଂସାରକୁ ସେ ଭୁଲିଗଲେ, ଆମର ପ୍ରକୃତ ବନ୍ଧୁ କିଏ ଆମେ ଜାଣିପାରିନଥିଲେ, କିନ୍ତୁ ଭଗବାନ ଆମ ପାଖରେ ରହିଛନ୍ତି, ଆମ ସହିତ କିଭଳି ଭାବରେ ଆମକୁ ଉଦ୍ଧାର କରିବେ, ପ୍ରକୃତ ବନ୍ଧୁ ଅଛନ୍ତି ସିଏ। ତେଣୁ ଭଗବାନ ଆସିଲେ ଚୈତନ୍ୟ ମହାପ୍ରଭୁରେ ଆସିକରି ଏଇ ଆମ ପାଇଁ ଔଷଧ ଆଣିକି ଦେଇଛନ୍ତି। ଆମେ ମାୟାର ବନ୍ଧନରେ ରହିଛେ, ସଂସାର ରୋଗରେ ଭବ ରୋଗରେ ଗ୍ରସ୍ତ ହୋଇକି ରହିଛେ, ତେଣୁ ଆମର ଭବ ରୋଗକୁ ଭଲ କରିବା ପାଇଁ ମହାପ୍ରଭୁ ଯେଉଁ ଆସିଛନ୍ତି ବନ୍ଧୁ, ସିଏ ବନ୍ଧୁ ଖାଲି ହାତରେ ଆସିନାହାନ୍ତି, ସେ ଆସିଛନ୍ତି ତାଙ୍କ ହାତରେ ଆଣିଛନ୍ତି ଗୋଟେ ଔଷଧ ଆଣିକି ଆସିଛନ୍ତି ଆମକୁ ଦେବା ପାଇଁ, କିନ୍ତୁ ଆମେ ନେଉନାହିଁ। ତେଣୁ ମହାପ୍ରଭୁ କହିଲେ ମୁଁ ହରିନାମ ମହାମନ୍ତ୍ର ଆଣିଛି, ତୁମେ ସେଇଟା ମାଗିକିରି ନିଅ, ଯଦି ଜଣେ କହିବ ଆପଣ ଆଣିଛନ୍ତି ଆମକୁ ଦେଇଦେବେ ଆଉ ପୁଣି ମାଗିବି କାହିଁକି, ନା ନା ମହାମନ୍ତ୍ରର ଯେଉଁ ମହିମା ଅଛି ଆମେ ଜାଣିପାରିବା ନାହିଁ, ସେ ଦେଇଦେଲେ। ତେଣୁ ଭକ୍ତି ବିନୋଦ ସେ ଭଗବାନ ପ୍ରାର୍ଥନା କରିକି ପ୍ରଣାମ କରିକି କହୁଛନ୍ତି ପ୍ରଭୁ ମୋତେ ସେଇ ମହାମନ୍ତ୍ର ଦିଅନ୍ତୁ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏହିଭଳି ଭାବରେ ବନ୍ଧୁ ଭଗବାନ ଅର୍ଜୁନଙ୍କୁ କେତେ ଥର ସମ୍ବୋଧନ କରିଛନ୍ତି, ବିଭିନ୍ନ ପ୍ରକାର ପାର୍ଥ କୌନ୍ତେୟ ଭାରତ ଏହିଭଳି ବିଭିନ୍ନ ପ୍ରକାର ଭାବରେ ଅର୍ଜୁନ ମଧ୍ୟ ଶବ୍ଦ ସମ୍ବୋଧନ କରିଛନ୍ତି, ଅନେକ ପ୍ରକାର ଅର୍ଜୁନଙ୍କର ବିଭିନ୍ନ ପ୍ରକାର ନାମରେ ସମ୍ବୋଧନ କରିଛନ୍ତି। ଭଗବାନ ତାଙ୍କର ନାମ ନ ନେଇକରି ମଧ୍ୟ କହିପାରିଥାନ୍ତେ, କିନ୍ତୁ ଇଏ ଭାବର କଥା, ବନ୍ଧୁ ତାଙ୍କ ପ୍ରିୟ ବ୍ୟକ୍ତି, ସିଏ ପ୍ରିୟ ବ୍ୟକ୍ତିଙ୍କର ନାମ ନେବା ପାଇଁ ଜଣେ ଚାହିଁବ। ତେଣୁ ସେହିଭଳି ଭାବରେ ଆମେ ଯେମିତି ଭଗବାନ ନାମ ନେଉଛେ, ଭଗବାନ ମଧ୍ୟ ଭକ୍ତମାନଙ୍କର ନାମ ନେଉଛନ୍ତି। ଭକ୍ତମାନ ଯେମିତି କୁହାଯାଇଛି, ଯେତେବେଳେ ଭାଗବତ ତୃତୀୟ ସ୍କନ୍ଧ ବର୍ଣ୍ଣନା କରାଯାଇଛି, ଯେତେବେଳେ ଉଦ୍ଧବ ବିଦୁରଙ୍କୁ ବିଦୁର ପ୍ରଶ୍ନ ପଚାରିଥିଲେ ଭଗବାନ ବିଷୟରେ, ଅନିରୁଦ୍ଧଙ୍କ ବିଷୟରେ, ଏମାନଙ୍କ ସବୁ ବିଷୟରେ ପଚାରିଛନ୍ତି ସିଏ। ତେଣୁ ଉଦ୍ଧବ ସେଇ ପ୍ରଶ୍ନର ଉତ୍ତରରେ ଏକଥା କହୁଥିଲେ, ଭଗବାନ ମାନେ ଏ ଭୌତିକ ଜଗତକୁ ତ୍ୟାଗ କରିବା ପୂର୍ବରୁ ତୁମ କଥା ଚିନ୍ତା କରୁଥିଲେ, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ। ତେଣୁ ବିଦୁର ଯେତେବେଳେ ଜାଣିଲେ ଭଗବାନ ଏ ଯେଉଁ ଭୌତିକ ଜଗତ ତ୍ୟାଗ କରିବା ପୂର୍ବରୁ ମୋ ବିଷୟରେ ଚିନ୍ତା କରୁଥିଲେ, ସିଏ ଗଦଗଦ ହୋଇଗଲେ। କି ଆନନ୍ଦ, ପ୍ରିୟ ବସ୍ତୁ ପ୍ରିୟ ବ୍ୟକ୍ତି ବନ୍ଧୁ ସିଏ, ତେଣୁ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କର ଚିନ୍ତା କରିବ, ତାଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ଚିନ୍ତା କରିବ। ତେଣୁ ବିଦୁର ଯେତେବେଳେ ଶୁଣିଲେ ଯେ ଭଗବାନ ଅନ୍ତିମ ସମୟରେ ମୋତେ ସ୍ମରଣ କରୁଥିଲେ, ସିଏ ବହୁତ ଆନନ୍ଦରେ ଗଦଗଦ ହୋଇଗଲେ, କନ୍ଦନ କରିବା ପାଇଁ ଲାଗିଲେ, କନ୍ଦନ କରିବା ପାଇଁ ଲାଗିଲେ। ତେଣୁ ଆପଣଙ୍କର ଯଦି ମନେକର ଜଣେ ବହୁତ ବଡ଼ କ'ଣ ବହୁତ ବଡ଼ ପ୍ରତାପଶାଳୀ ବ୍ୟକ୍ତି ବା ବହୁତ ତାଙ୍କର ସ୍ୱଭାବ ଐଶ୍ୱର୍ଯ୍ୟ ରହିଛି ଏସବୁ ରହିଛି, ସେ ଯଦି ଆପଣଙ୍କୁ ଆପଣ ନାମ ଧରି ଡାକିବେ ବା ଆପଣ ଚିନ୍ତା କରିବେ, କେମିତି ଆପଣଙ୍କୁ ଲାଗିବ? ପ୍ରଧାନମନ୍ତ୍ରୀ ଯଦି ଆସିକି ବର୍ତ୍ତମାନ କହିବେ ରସିକରାଜ ପ୍ରଭୁ ବୋଲି କହିବେ, ରସିକରାଜ ପ୍ରଭୁ କେମିତି ଆନନ୍ଦ ଲାଗିବ? ଯେଉଁ କେତେ ଉନ୍ନତ ସ୍ତରରେ ଅଛନ୍ତି, କେତେ ଐଶ୍ୱର୍ଯ୍ୟ ତାଙ୍କର ରହିଛି, କେତେ ତାଙ୍କର ଶକ୍ତି ରହିଛି ସବୁ ରହିଛି। ତେଣୁ ଏ ଭଗବାନ ସେହିଭଳି ଭାବରେ ସବୁକିଛି ତାଙ୍କର ଶକ୍ତି ରହିଛି, ସବୁ ଐଶ୍ୱର୍ଯ୍ୟ ରହିଛି, ଭଗବାନ ସିଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ। ତେଣୁ ସିଏ ଯେଉଁମାନଙ୍କ ସହିତ ଏହି ସମ୍ବନ୍ଧରେ ସମ୍ବନ୍ଧିତ ହୋଇଛନ୍ତି, ବନ୍ଧୁ କିଏ ଦାସ୍ୟ ଭାବରେ, କିଏ ସଖା ଭାବରେ, କିଏ ବାତ୍ସଳ ଭାବରେ, କିଏ ମାଧୁର୍ଯ୍ୟ ଭାବରେ, ଏଇଭଳି ଭାବରେ ଭଗବାନ ସହିତଙ୍କର ସମସ୍ତଙ୍କର ସମ୍ବନ୍ଧ ରହିଛି। ବନ୍ଧୁ ବନ୍ଧୁ ସିଏ ପ୍ରକୃତ ବନ୍ଧୁ। ତେଣୁ ଭଗବାନ ଯେତେବେଳେ ଚାଲି ଯାଉଛନ୍ତି, 4 ମାସ ପାଇଁ ଦେଖିଲେ ଅନିରୁଦ୍ଧଙ୍କୁ ଦେଖିଲେ ନାହିଁ, ତେଣୁ ତାଙ୍କର ପିତା ମାତା ବନ୍ଧୁ ବାନ୍ଧବ ଭାଇ ଭଉଣୀ ବା ଯେଉଁମାନେ ଅନ୍ୟମାନେ ଅଛନ୍ତି କ'ଣ ତାଙ୍କର ପତ୍ନୀମାନେ ଏମାନେ ସମସ୍ତେ ଅନିରୁଦ୍ଧଙ୍କ ବିରୁଦ୍ଧରେ ବିୟୋଗରେ ସେମାନେ ଅପଶତାଂଚ ଅନିରୁଦ୍ଧମ ତାତ ବନ୍ଧୁନାଂଚ ଭାରତ ଗୋଟିଏ ଦିନ ନୁହଁ ଦୁଇ ଦିନ ନୁହଁ ଗୋଟିଏ ମାସ ନୁହଁ ଦୁଇ ମାସ ନୁହଁ ଚାରିମାସ ଚତୁର୍ମାସିକା ଚତ୍ୱାର ବାର୍ଷିକା ମାସ ଚାରିମାସ ବିତିଗଲା ଗୋଟିଏ କ୍ଷଣ ଗୋଟିଏ ଯୁଗ ଭଳି ଲାଗୁଥିଲା ଏଇ ଯେଉଁ ଆମର ଦେଖିବା ଆମର ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତରେ ବର୍ଣ୍ଣନା କରାଯାଇଛି ଆମର ମହାପ୍ରଭୁ ମଧ୍ୟ ପ୍ରାର୍ଥନା ସେଇଟା କହୁଛନ୍ତି ଯୁଗାୟତଂ ନିମିଷେଣ ଚକ୍ଷୁଷା ପ୍ରଭୁ ସାହିତମ ଗୋଟେ ନିମିଷ କହିଲେ ଚକ୍ଷୁରେ ପଲକ ପଡ଼ିବାଟାକୁ ନିମିଷ ବୋଲି କୁହାଯାଏ ଏତିକି ସମୟ ଭଗବାନ ବିରହରେ ଗୋଟେ ଯୁଗ ଭଳି ଲାଗୁଥିଲା ତେଣୁ ସେହିଭଳି ଭାବରେ ଗୋପୀମାନେ ମଧ୍ୟ ଭଗବାନ ବିରହରେ ସେହିଭଳି ଭାବରେ ଯେତେବେଳେ ରାସଲୀଳାରେ ଭଗବାନ ଅନ୍ତର୍ଧ୍ୟାନ ହୋଇଗଲେ ସେଭଳି ଭାବରେ ତାଙ୍କର ଅନ୍ୱେଷଣ କରୁଥିଲେ ତ୍ରୁଟି ଯୋଗାୟତେ ଏଇ ଅଟତି ଯଦ୍ଭବା ନିକାନନମ ତ୍ରୁଟି ଯୋଗାୟତେ ତ୍ୱାମପଶ୍ୟତାମ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚତେ ଜଡ଼ଉ ଦୀକ୍ଷତା ପକ୍ମକ୍ରୋଦୃଶାମ ଏଇ ନବମ ସ୍କନ୍ଧ ଦଶମ ସ୍କନ୍ଧ 31 ଅଧ୍ୟାୟ 15 ଶ୍ଳୋକରେ ଏଇଟା କୁହାଯାଇଛି ଯେତେବେଳେ ଭଗବାନ ଚାଲିଯାଆନ୍ତି ସକାଳେ ଗୋଚାରଣ କରିବା ପାଇଁ ଅଟତି ଯତ୍ ଭଗବାନ ଅନିକାନନମ ସକାଳ ହୋଇଗଲେ ସେ ଚାଲିଗଲେ କାନନକୁ ଚାଲିଗଲେ ଦିନବେଳା କାନନକୁ ଚାଲିଗଲେ ତାଙ୍କ ବିରହରେ ତ୍ରୁଟି ଯୋଗାୟତେ ଗୋଟେ ତ୍ରୁଟି ତ୍ରୁଟିକୁ ବର୍ଣ୍ଣନା କରାଯାଇଛି ଗୋଟେ ସେକେଣ୍ଡର 1700 ଭାଗରୁ ଭାଗେ ବୋଲି ବର୍ଣ୍ଣନା କରାଯାଇଛି ଏଭଳି ଭାବରେ ତ୍ରୁଟି ଯୋଗାୟତେ ଗୋଟେ ଯୁଗ ଭଳି ଲାଗିବ ତାଙ୍କ ପାଇଁ ତାମ ଅପଶ୍ୟତାମ ଭଗବାନ ବିରହରେ ଭଗବାନ ନ ଦେଖିଲି ଅପଶ୍ୟତାମ ଏଠି ଦେଖିପାରିଲେ ନାହିଁ ନା ଏଠି ଅପଶ୍ୟତାମ ଶବ୍ଦ ବ୍ୟବହାର କରାଯାଇଛି ଭଗବାନଙ୍କୁ ଦେଖିପାରୁନଥିଲେ ଅନିରୁଦ୍ଧଙ୍କୁ ଦେଖିପାରୁନଥିଲେ ଯେଉଁମାନେ କୁଟିଳ ଯେତେବେଳେ ଭଗବାନ ସନ୍ଧ୍ୟାବେଳେ ଫେରୁଥିଲେ ସେତେବେଳେ ତାଙ୍କର ସୁନ୍ଦର ରୂପକୁ ଦେଖି କୁଟିଳ କୁନ୍ତଳ ତାହାଙ୍କର ଯେଉଁ କେଶରାଜି ରହିଛି ବହୁତ ସୁନ୍ଦର କେଶରାଜି ରହିଛି ଶ୍ରୀମୁଖଙ୍କେ ଏବଂ ଏଇଭଳି ଭାବରେ ତାଙ୍କ ମୁଖକୁ ଯେତେବେଳେ ଦେଖନ୍ତି ସେମାନେ ଫେରିକି ଆସିଲା ବେଳେ କୃଷ୍ଣ ଯେତେବେଳେ ଫେରିକି ଆସନ୍ତି ଉପରବେଳା ଗୋଧୂଳି ସମୟରେ ଜଡ଼ ଉଦିକତା ପକ୍ଷମକୃଦେଶା ସେହି ସମୟରେ ତାଙ୍କର ଚକ୍ଷୁରେ ଯେତେବେଳେ ପତକ ପଲକ ପଡ଼ିଯାଏ ସେତେବେଳେ ସିଏ ବିଧିକୁ ନିନ୍ଦା କରନ୍ତି ବ୍ରହ୍ମାଙ୍କୁ ସିଏ କହୁଛନ୍ତି କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହା ତିନି ମିଶ କୃଷ୍ଣ କି ଦେଖିବି ମୁହିଁ ବ୍ରହ୍ମାଙ୍କୁ ସେମାନେ ନିନ୍ଦା କରନ୍ତି ଆମକୁ ଗୋଟିଏ ନେତ୍ର ଦେବା କଥା ମୋତେ ଦୁଇଟି ଦେଲ ତା ଦେହରେ ପୁଣି ପଲକ ରଖିଲ ଆଉ ଆମେ କେମିତି ଭଗବାନ ଦର୍ଶନ କରିବୁ ଏହିଭଳି ଭାବରେ ଯେଉଁମାନେ ପ୍ରକୃତରେ ଭଗବାନ ସହିତ ନିଜ ଜନ ବା ଭଗବାନଙ୍କୁ ଯେଉଁମାନେ ଭଲ ପାଉଛନ୍ତି ସେ ଏହିଭଳି ଭାବରେ ଲାଗିବ ମହାପ୍ରଭୁ ମଧ୍ୟ ସେଭଳି ଆମେ ସବୁଦିନ ସକାଳେ ପ୍ରାର୍ଥନା କରୁଛେ ଭଗବାନ ବିରହରେ ଏହିଭଳି ଭାବେ ଯନ୍ତ୍ରଣା ଚଟପଟ ବିରହ ଏବଂ ମିଳନ ଦୁଇଟି ବସ୍ତୁ ରହିଛି ଭଗବାନ ଯେଉଁ ମିଳନରେ ବିରହ ଆଣନ୍ତି କାହିଁକି ନା ମିଳନରେ ଯେତିକି ଆନନ୍ଦ ନଥାଏ ବିରହରେ ତା'ଠାରୁ ଅଧିକ ଆନନ୍ଦ ଥାଏ ଏଇଟା କହନ୍ତି ବିପ୍ଲବ ଭାବ ଆମର ଯେଉଁ ଧାରା ହେଉଛି ଆମର ବିପ୍ଲବ ଧାରା ଆମେ ଭଗବାନଙ୍କୁ ଏଇଭଳି ଭାବେ ବିପ୍ଲବ ଭାବରେ ବିରହରେ ଭଗବାନଙ୍କୁ ସ୍ମରଣ କରୁଛେ ବା ଭଗବାନଙ୍କୁ ସେବା କରୁଛେ ବିରହରେ ଭଗବାନ ବିରହରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଭଗବାନ ବିରହରେ ଜଣେ ବହୁତ ଆତୁର ହୋଇଯାଉଛନ୍ତି ବହୁତ ଯନ୍ତ୍ରଣା ପ୍ରାପ୍ତ ହେଉଛନ୍ତି କିନ୍ତୁ ସେ ଯନ୍ତ୍ରଣା ହେଉଛି ପ୍ରକୃତ ଆନନ୍ଦ ଏଇ ଯେଉଁ ମିଳନରେ ଯେଉଁ ଆନନ୍ଦ ନଥାଏ ବିରହରେ ତା'ଠାରୁ ଅଧିକ ଆନନ୍ଦ ଥାଏ ତେଣୁ ଭଗବାନ ଏଇଭଳି ଭାବେ ଲୀଳା କରୁଛନ୍ତି ବିଭିନ୍ନ ସମୟରେ ଆମେ ଦେଖିବା ଏଇ ବିରହ ଲୀଳାଟି କରନ୍ତି ଭଗବାନ ଭଗବାନ ଯେଉଁ ରହିଲେ ଭଗବାନ ପାଖାପାଖି 11 ବର୍ଷ କାଳ ବୃନ୍ଦାବନରେ ରହିଲେ ଅନେକ ଲୀଳା କଲେ କିନ୍ତୁ ତାପରେ ଭଗବାନ ଚାଲିଗଲେ ବୃନ୍ଦାବନରୁ ଚାଲିଗଲେ ମଥୁରାକୁ ମଥୁରାରୁ ଦ୍ୱାରକା ଆଉ ଫେରିଲେ ନାହିଁ 100 ବର୍ଷ ପାଖାପାଖି ଚାଲିଗଲା 100 ବର୍ଷ ପାଖାପାଖି ଚାଲିଗଲା ଏଇ ଗୋଟେ ଘଟଣା ହେଇଥିଲା ଭଗବାନଙ୍କର ଯେଉଁ ରହିଛନ୍ତି ତାଙ୍କର ଯେଉଁ ଗୋଲୋକ ଧାମ ରହିଛନ୍ତି ଚିତ୍ ଜଗତରେ ସେଇଠି ଗୋଟେ ଏମିତି ଘଟଣା ହେଇଥିଲା ସେଇଠି ଗୋଟେ ଘଟଣା ହେଇଥିଲା ରାଧାରାଣୀ ସବୁବେଳେ ଅଭିମାନ କରନ୍ତି ତେଣୁ ଭଗବାନ ଯେତେବେଳେ ତାଙ୍କ ପାଖକୁ ଯାଉଥିଲେ ସେ ରାଧାରାଣୀ ତାଙ୍କ ସହିତ ମିଳିତ ହେଲେ ନାହିଁ ତାଙ୍କୁ ସେ ଚନ୍ଦ୍ରାବଳି ଇତ୍ୟାଦି ସମସ୍ତଙ୍କ ସହିତ ମିଳନ ଭଗବାନ ମିଳନ ହେଉଛି ସେଥିପାଇଁ ରାଧାରାଣୀଙ୍କର ଅଭିମାନ ହେଲା ଏଇଟାକୁ ସେ ଦେଖିକିରି ତାଙ୍କର ଭାଇ ଶ୍ରୀଧାମ ଶ୍ରୀଧାମ ତାଙ୍କୁ ଅଭିଶାପ ଦେଲେ କହିଲେ ତମେ କ'ଣ ତମେ ଭଗବାନଠାରୁ ବିରହ ପ୍ରାପ୍ତ ହେବ 100 ବର୍ଷ କାଳ ଏଇଭଳି ଭାବରେ ଗୋଟେ କଥା ଅଛି ତେଣୁ ଭଗବାନ ଯେତେବେଳେ ଆସିଲେ ଏଇଠି ଲୀଳା କଲେ 100 ବର୍ଷ କାଳ ଭଗବାନ ଆଉ ବୃନ୍ଦାବନକୁ ଆସିନାହାନ୍ତି ବୃନ୍ଦାବନରେ 11 ବର୍ଷ କାଳ ରହିକି ଯେଉଁ ଲୀଳା କଲେ ତାପରେ ଚାଲିଗଲେ ମଥୁରାରେ 18 ବର୍ଷ ରହିଲେ ତାପରେ ଦ୍ୱାରକା ରହିଲେ ଏବଂ ଭଗବାନ ମଝିରେ ମଧ୍ୟ ପଠାଇଥିଲେ ଥରେ ପଠାଇଥିଲେ ଯେଉଁ ରହିଛନ୍ତି ଆମର ଉଦ୍ଧବଙ୍କୁ ପଠାଇଥିଲେ 10ମ ସ୍କନ୍ଧ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଉଦ୍ଧବ ସନ୍ଦେଶ ଏସବୁ କଥା ବର୍ଣ୍ଣନା କରାଯାଇଛି କିନ୍ତୁ ତଥାପି ଭଗବାନ ଆଉ ଆସିଲେ ନାହିଁ ବୃନ୍ଦାବନକୁ ଏଇ ଭଗବାନଙ୍କର ବୈରାଗ୍ୟ ଯେଉଁ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ ଏ ବୈରାଗ୍ୟ ପ୍ରଦର୍ଶନ କରିଛନ୍ତି ତେଣୁ ଭଗବାନ ବିରହରେ ରାଧାରାଣୀ ଏ ଗୋପୀମାନେ କିଭଳି ଭାବରେ ଜୀବନଯାପନ କରୁଥିଲେ ସେଇଟା ବର୍ଣ୍ଣନା କରାଯାଇଛି ଏଇ ଯେଉଁ ଉଦ୍ଧବ ଯାଇଛନ୍ତି 10ମ ସ୍କନ୍ଧ 46 ଏବଂ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ରାଧାରାଣୀ ପ୍ରଳାପ କରୁଥିଲେ ଏଇଟାକୁ ଭ୍ରମର ଗୀତ ବୋଲି କୁହାଯାଉଛି 10ମ ସ୍କନ୍ଧ 47 ଅଧ୍ୟାୟରେ ଏଇଠି ରହିଛି ଆମେ ଆଲୋଚନା କରୁଥିଲେ ଏହି ପ୍ରସଙ୍ଗରେ ଭ୍ରମର ଗୀତ ଭଗବାନ ବିରହରେ କିଭଳି ଭାବରେ ଉନ୍ମାଦ ଭାବ ଆସିବ ପ୍ରଳାପ ଉନ୍ମାଦ ତେଣୁ ଇଏ ଯେଉଁମାନେ ଭକ୍ତିରେ ଅଗ୍ରଗତି କରିଛନ୍ତି ସେମାନେ ଏଇ ଭାବ ସବୁ ପ୍ରାପ୍ତ ହେବେ ଆମର ଦେଶ ମହାପ୍ରଭୁ ଏଇ ଯେଉଁ ଭଗବାନ ନାମ ନେଇକରି କୀର୍ତ୍ତନ କରୁଥିଲେ ନୃତ୍ୟ କରୁଥିଲେ ଏ ଯେଉଁ କାଶୀରେ ଥରେ ଯାଇଥିଲେ ବୃନ୍ଦାବନକୁ ଯିବା ସମୟରେ କାଶୀରେ ରହିଥିଲେ ଅଭିସ୍ଥାନ କରିଥିଲେ ସେଇଠି ତପନ ମିଶ୍ର ଏମାନେ ଚନ୍ଦ୍ରଶେଖର ଏମାନେ ସବୁ ତାଙ୍କ ସହିତ ସେଠି ଦେଖା ହେଇଥିଲେ ସେଠି ରହିଥିଲେ କିଛି ଦିନ ରହିଲେ ରହିଲା ବେଳେ ଏମାନେ ଯେଉଁ ରହିଛନ୍ତି ପ୍ରକାଶ ନନ୍ଦ ଏବଂ ଅନ୍ୟମାନେ ତାଙ୍କ ଶିଷ୍ୟମାନେ ସେସବୁ ମହାପ୍ରଭୁଙ୍କ ଧାରାରେ ଏଇ ଯେଉଁ ଆମର ରହିଛି ଶଙ୍କରାଚାର୍ଯ୍ୟଙ୍କର ଯେଉଁ ମାୟାବାଦ ଧାରାରେ ସେମାନେ ସବୁ ରହିଛନ୍ତି ଏବଂ ମହାପ୍ରଭୁ ମଧ୍ୟ ସେ ଶଙ୍କରାଚାର୍ଯ୍ୟଙ୍କର ପନ୍ଥାରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ କେଶବ ଭାରତୀ ଏ କ'ଣ ଇଏ ହେଉଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସୁଛନ୍ତି ତେଣୁ ସିଏ ଭାବୁଥିଲେ ଇଏ ଆମର ଆମ ସମ୍ପ୍ରଦାୟର ତେଣୁ ଆମ ସହିତ ମିଳନ କରିବେ ବା ଆମ ପାଖକୁ ଆସିବେ ଦେଖା କରିବେ କିନ୍ତୁ ମହାପ୍ରଭୁ ଆସିଲେ ନାହିଁ ମହାପ୍ରଭୁଙ୍କର ଯେଉଁ ରହିଛି ମିଶନ ରହିଛି ଏ ମାୟାବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି ତେଣୁ ଆମେ ସେଇ ଧାରାରେ ମହାପ୍ରଭୁଙ୍କ ଧାରାରେ ଆସିବେ ପ୍ରଭୁପାଦ ମହାରାଜଙ୍କୁ କୁହାଯାଏ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ନିର୍ବିଶେଷ କହିଲେ ମାୟାବାଦ ଭଗବାନଙ୍କ ରୂପ ନାହିଁ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏଭଳି ବିଭିନ୍ନ ପ୍ରକାର ତାଙ୍କର ସବୁ ରହିଛି ତାଙ୍କର ସବୁ ଫିଲୋସଫି ରହିଛି ଆମ ସେଥିପାଇଁ କୁହାଯାଇଛି ମାୟାବାଦ ଭାଷ୍ୟ ଶୁଣିଲେ ହଏ ସର୍ବନାଶ ଏ ଭାଷ୍ୟକୁ ଯଦି ଆମେ ଶୁଣିବା ଏ ଯେଉଁ ରହିଛି ବେଦାନ୍ତ ସୂତ୍ରରେ ସେ ଭାଷ୍ୟ ଦେଇଛନ୍ତି ଶାରୀରିକ ଭାଷ୍ୟ ଏଇଟାକୁ ଯଦି ଶୁଣିବା ଆମର ସର୍ବନାଶ ହେଇଯିବ ଆମେ ଭଗବାନ ଭଜନ କରିବା ନାହିଁ ଆମେ କହିବା ଆମେ ଭଗବାନ ଏଇଭଳି ଭାବରେ ତାଙ୍କର ଆସିବ ଭାବନା ଆସିବ ଏମାନେ ସବୁ ସେଇ ଥିଲେ ପ୍ରକାଶାନନ୍ଦ ସରସ୍ୱତୀ ପୁରୀରେ ମଧ୍ୟ ଯେତେବେଳେ ଆସିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କ ସହିତ ମଧ୍ୟ ଏଇଭଳି ଭାବରେ ଆଲୋଚନା ସିଏ ମଧ୍ୟ ସେଇ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଥିଲେ କିନ୍ତୁ ମହାପ୍ରଭୁଙ୍କର ସଙ୍ଗ ପ୍ରାପ୍ତ ହୋଇକରି ସେ ତାଙ୍କର ଯେଉଁ ପରିବର୍ତ୍ତିତ ହେଲା ସେ ଭକ୍ତରେ ପରିଣତ ହେଲେ ସେ ଜ୍ଞାନୀ ବୋଲି ଭାବୁଥିଲେ ଭଗବାନ ସହିତ ମିଶିକି ଏକ ହେଇଯିବା ଏଇଭଳି ଭାବରେ ତାଙ୍କର ସବୁ ଥିଲା ମାୟାବାଦ ଫିଲୋସଫି ସବୁ ଥିଲା ତେଣୁ ପ୍ରକାଶାନନ୍ଦ ମଧ୍ୟ ସରସ୍ୱତୀ ମଧ୍ୟ ସେଇଭଳି ଭାବରେ ମହାପ୍ରଭୁଙ୍କ ନିନ୍ଦା କରୁଥିଲେ ଇଏ କ'ଣ ଗୋଟେ ଭାବୁକ ସନ୍ନ୍ୟାସୀ ଭଳିକି ଆସିକରି ଏଇଭଳି ଭାବରେ ସବୁ ଇଏ କରୁଛନ୍ତି ଆମେ ତାଙ୍କ ସମ୍ପ୍ରଦାୟରେ ରହିଛୁ ଆମ ସହିତ ମିଶୁନାହାନ୍ତି କିଛି ନାହିଁ ଯେଉଁ କହିକରି ଚିନ୍ତା କରୁଥିଲେ ତେଣୁ ଜଣେ ସେ ବ୍ରାହ୍ମଣ ଜଣେ ଥିଲେ ସେ କ'ଣ କଲେ ନା ସିଏ ଗୋଟେ ବ୍ୟବସ୍ଥା କଲେ ଗୋଟେ ମିଟିଂର ବ୍ୟବସ୍ଥା କଲେ ଇଷ୍ଟଗୋଷ୍ଠୀ କଲେ ପ୍ରକାଶାନନ୍ଦ ମହାପ୍ରଭୁ ଯାଉନଥିଲେ ତାଙ୍କ ପାଖକୁ କିନ୍ତୁ ସିଏ ଗୋଟେ ବ୍ୟବସ୍ଥା କଲେ ଗୋଟେ ସଭା ଆୟୋଜନ ହେଲା ସେମାନେ ସବୁ ଆସିଲେ ମହାପ୍ରଭୁ ମଧ୍ୟ ଗଲେ ମହାପ୍ରଭୁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ବହୁତ ସୁନ୍ଦର ଭାବରେ ଲୀଳା ବର୍ଣ୍ଣନା କରାଯାଇଛି ମହାପ୍ରଭୁ ଯେଉଁ ଗଲେ ଏମାନେ ଭାବୁଥିଲେ କ'ଣ ଆମେ ବଡ଼ ସନ୍ନ୍ୟାସୀ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯଦିଓ ସିଏ ସନ୍ନ୍ୟାସ ଗ୍ରହଣ କଲେ କିନ୍ତୁ ସେ ସନ୍ନ୍ୟାସ ନାମ ନେଇନଥିଲେ ସିଏ ବ୍ରହ୍ମଚାରୀ ଶ୍ରୀକୃଷ୍ଣ ଚୈତନ୍ୟ ତାଙ୍କର କୌଣସି ସନ୍ନ୍ୟାସ ନାମ ଗ୍ରହଣ କରିନଥିଲେ ଟାଇଟେଲ୍ ଗ୍ରହଣ କରିନଥିଲେ ବ୍ରହ୍ମଚାରୀ ଟାଇଟେଲ୍ ଗ୍ରହଣ କରିଥିଲେ ତେଣୁ ଇଏ ଭାବୁଥିଲେ ଇଏ ବହୁତ ନୀଚ ସମ୍ପ୍ରଦାୟର ବୋଲି ବହୁତ ଚିନ୍ତା କରୁଥିଲେ। ତାଙ୍କର ମଧ୍ୟ ଭାରତୀୟ ଇତ୍ୟାଦି ସମ୍ପ୍ରଦାୟ ବହୁତ ରହିଛି। ଇଏ ଯେଉଁ କେଶବ ଭାରତୀରୁ ନେଲେ କେଶବ ଭାରତୀ ଏତେ ଉନ୍ନତ ସମ୍ପ୍ରଦାୟ ନୁହନ୍ତି, ଏଇଭଳି ଭାବରେ ସେମାନେ ଭାବୁଥିଲେ। ତେଣୁ ମହାପ୍ରଭୁ ଯେଉଁ ଗଲେ, ସେ ଯେଉଁ ତାଙ୍କର ସଭା ହେଉଥିଲା, ସେ ଯେଉଁଠି ପାଦ ଧୁଆ ଧୋଉତ ସ୍ଥାନ ସେଇଠି ଯାଇ ବସିଲେ, ମହାପ୍ରଭୁ ବସିଲେ। ବସିକିରି ପ୍ରକାଶନନ୍ଦ ସରସ୍ୱତୀ ଏମାନେ ସବୁ ବହୁତ ବହୁତ ଉଚ୍ଚ ଉଚ୍ଚ ଆସନରେ ବସିଲେ। ପ୍ରକାଶନନ୍ଦ ସରସ୍ୱତୀ ତାଙ୍କର ଲିଡ଼ର, ଉଚ୍ଚ ଆସନରେ ବସିଛନ୍ତି, ଅନ୍ୟମାନେ ସବୁ ବସିଛନ୍ତି ଉଚ୍ଚ ଆସନରେ। ଏବଂ ସେ ସେଇଠି ବସିଲେ, ମହାପ୍ରଭୁ ସେଇଠି ବସିକିରି କ'ଣ କଲେ ନା ଶରୀରର ଜ୍ୟୋତି ପ୍ରକାଶ କଲେ। ଇଏ ହେଉଛି ବ୍ରହ୍ମ ଭଗବାନ, ଇଏ ସ୍ୱୟଂ ଭଗବାନ। ଦିବି ସୂର୍ଯ୍ୟ ସହସ୍ର ସହ ଭବେ ଯୁଗପଦ୍ୱତିତା ଯଦି ବା ସଦୃଶୀ ସାକ୍ଷାତ ବାସ ତସ୍ୟ ମହାତ୍ମନ। ଏକ ହଜାର ସୂର୍ଯ୍ୟ ଏକ ସମୟରେ ଯଦି ଉଦିତ ହେବେ, ଯେଉଁଭଳି ଭାବରେ ଆଭାସ ଆସିବ ବା ଆଲୋକ ଆସିବ, ସେହିଭଳି ଭଗବାନ ବ୍ରହ୍ମଣ ହିଁ ପ୍ରତିଷ୍ଠା। ଏ ବ୍ରହ୍ମ ଭଗବାନଙ୍କ ଶରୀରର ଅଙ୍ଗକାତି, ତେଣୁ ଶରୀରର ଅଙ୍ଗକାତି ଯେତେବେଳେ ତାଙ୍କର ଐଶ୍ୱର୍ଯ୍ୟଟି ଦେଖିଲେ, ପ୍ରକାଶନନ୍ଦ ସରସ୍ୱତୀ ବସିପାରିଲେ ନାହିଁ, ପଳେଇ ଆସିଲେ ତଳକୁ। ଆଜ୍ଞା ଆପଣ ମହାଶୟ କାହିଁକି ଏଠି ତଳେ ବସିଛନ୍ତି, ଆସନ୍ତୁ ଉପରକୁ ଆସନ୍ତୁ, ଆମ ସାଙ୍ଗରେ ବସିବେ କହିକିରି ତାକୁ ପାଛଡ଼ିକି ନେଇକି ଗଲେ। ମହାପ୍ରଭୁ କହିଲେ, ମୁଁ ତ ବହୁତ ହୀନ ସ୍ଥାନରେ ଅଛି, ଆପଣଙ୍କ ସାଙ୍ଗେ ବହୁତ ଉଚ୍ଚ ସ୍ତରରେ, ଆଉ ମୁଁ ଆପଣଙ୍କ ସାଙ୍ଗରେ ବସିବା ଯୋଗ୍ୟ ନୁହେଁ, ଏଇଭଳି ଭାବରେ କହିଲେ। ତାପରେ ଏଇଠି ସବୁ ଆଲୋଚନା ହେଲା, ପ୍ରକାଶନନ୍ଦ ସରସ୍ୱତୀ ଏବଂ ମହାପ୍ରଭୁଙ୍କ ବିଷୟରେ ଆଲୋଚନା ହେଲା ସବୁ। ସେ କହିଲେ, ଆମେ ହେଉଛେ କ'ଣ, ଆମେ ହେଉଛେ ଯେଉଁ ଶଙ୍କରାଚାର୍ଯ୍ୟ ସମ୍ପ୍ରଦାୟ ଆସୁଛେ, ଆମର କର୍ତ୍ତବ୍ୟ ହେଉଛି ଇଏ ଶାସ୍ତ୍ର ଅଧ୍ୟୟନ କରିବା, ବେଦ ଅଧ୍ୟୟନ କରିବା, ଏସବୁ କରିବା। ଆଉ ତୁମେ ଏସବୁ ନ କରିକିରି ଏସବୁ ଖାଲି ନୃତ୍ୟ କରୁଛ, ନୃତ୍ୟ ଗୀତ କରୁଛ, ଏସବୁ କ'ଣ କାରଣ କ'ଣ? ଏସବୁ ହେଉଛି ଆସ ଆଲୋଚନା ହେଇକିରି ସବୁ କଥା ହେଲା। ମହାପ୍ରଭୁ କହୁଛନ୍ତି ଯେ, ମୋ ଗୁରୁମରେ ମୂର୍ଖ ଦେଖି କରିଲ ଶାସନ। ତୁମେ ଗୁରୁମର ମତେ କହିଲେ, ତୁମେ ମୂର୍ଖ, ତୁମର ବେଦାନ୍ତ ପଢ଼ିବାର ଅଧିକାର ନାହିଁ, ବେଦ ପଢ଼ିବା ପାଇଁ ସମସ୍ତେ ଅଧିକାର ତାଙ୍କର ସମସ୍ତଙ୍କ ନଥାଏ, ତେଣୁ ସେସବୁ ଆମକୁ ମୋତେ ଗୁରୁ କହିଲେ ତୁମେ ଏଇ ବେଦ ପଢ଼ିବା ପାଇଁ ଅଧ୍ୟୟନ ନାହିଁ, ତୁମେ କିଭଳି ମହାମନ୍ତ୍ରଟି ନାମ ଗ୍ରହଣ କର, ଏଇ ଏଇ ମନ୍ତ୍ର ନିଅ, ଏଇ ମନ୍ତ୍ରଟାକୁ ଉଚ୍ଚାରଣ କର, ଏଇଟା ହିଁ ତୁମେ ସବୁ ଏଇଥିରୁ ସବୁକିଛି ପାଇବ। ତେଣୁ ପ୍ରକାଶନନ୍ଦ ସରସ୍ୱତୀ କହିଲେ, ଠିକ୍ ଅଛି, ଆପଣ ଯେଉଁ ଏଇଟା ପଢ଼ୁଛନ୍ତି ପାଠ କରୁଛନ୍ତି, ଆଉ ନୃତ୍ୟ ଗୀତ କାହିଁ ଏସବୁ କରୁଛନ୍ତି, ନୃତ୍ୟ ଗୀତ କାହିଁ କରୁଛନ୍ତି? ଯେ ମହାମନ୍ତ କୀର୍ତ୍ତନ କରିବ, ଘରେ ବସି ଚୁପଚାପ ବସିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଇଭଳି ଭାବରେ ତ ସବୁ କରିବ, ତାହେଲେ ତୁମେ ଏସବୁ କାହିଁକି ନୃତ୍ୟ ଗୀତ ଏସବୁ କାହିଁ କରୁଛ, ଏସବୁ ଭାବୁକ ଭଳି କାର୍ଯ୍ୟ କରୁଛ? ତେଣୁ ମହାପ୍ରଭୁ ତାଙ୍କୁ କହିଲେ ଯେ, ରହିଛି ମହାପ୍ରଭୁ ତାକୁ କହିଲେ, ମୁଁ ଯେତେବେଳେ ଭଗବାନ ନାମ ନେଉଛି, ମୋର ଏଇଭଳି ଭାବରେ ବ୍ୟବସ୍ଥା ଆସୁଛି, ମୁଁ ସ୍ଥିର ହୋଇ ରହିପାରୁନାହିଁ, ନୃତ୍ୟ ଗୀତ କରୁଛି। ତେଣୁ ଏସବୁ କହିଲା ପରେ ମହାପ୍ରଭୁ କହିଲେ, ମୋତେ ଗୁରୁଦେବ କହିଥିଲେ, ଗୁରୁମରେ ମୂର୍ଖ ଦେଖି କରିଲ ଶାସନ, କ'ଣ ଗୁରୁମରେ ମୂର୍ଖ ଦେଖି କରିଲ ଶାସନ, ତେଣୁ ମୁଁ ଆଉ ଇଏ କ'ଣ, ମୁଁ ଆଉ ବେଦ ପାଠ ନ କରିକିରି ଏଇ ଭଗବାନ ନାମ କୀର୍ତ୍ତନ କରୁଛି। ନାମ କୀର୍ତ୍ତନ କଲେ ଏଭଳି ଭାବେ ନୃତ୍ୟ ଗୀତ କାହିଁ କରୁଛ? ନା ଏଇ ମୁଁ ଯେତେବେଳେ ଭଗବାନ ନାମ ନେଉଛି, ମୋତେ ଏଇଭଳି ଭାବରେ ଲାଗୁଛି, ମୁଁ ସ୍ଥିର ହୋଇ ରହିପାରୁନାହିଁ, କେତେବେଳେ ତେଣୁ ଏଇଭଳି ଭାବରେ ସବୁ କରିକିରି ମୁଁ ସେଇଟା ପାଉନି ତ ଖୋଜୁଛି, ସେ ଠିକ ଅଛି। ତେଣୁ ହେଇକିରି ତାପରେ ମୁଁ ଯେତେବେଳେ ଏଇଭଳି ଭାବରେ ନାମ ନେଇକିରି ମୁଁ ଏଭଳି ଅସ୍ଥିର ହୋଇଗଲି, ମୁଁ ଭାବିଲି ମୋର କ'ଣ ଅସୁବିଧା ହେଲା, ଏ ନାମ ଯେଉଁ ଆପଣ ଦେଲେ ଗୁରୁଦେବ, ଆପଣ ଯେଉଁ ନାମ ଦେଲେ, ଏଠାରେ କ'ଣ ଏଭଳି ଭାବରେ ରହୁଛି, ମୁଁ ସ୍ଥିର ହୋଇ ରହିପାରୁନାହିଁ, ହସୁଛି ନାଚୁଛି କାନ୍ଦୁଛି ଏଇଭଳି ଭାବରେ କରୁଛି। ତେଣୁ ଆମର ଗୁରୁଦେବ କହିଲେ, କୃଷ୍ଣ ନାମ ମହାମନ୍ତ୍ରର ଏଇ ତ ତାର ଇଏ, ଏଇ ତ ତାହାର ଫଳ, ଯେଇ ଯେଇ ନାମ ଦିଏ ସେ ତାହାର ଏଇଭଳି ଭାବରେ ହେବ। ଇଏ ହେଉଛି ତାର ଉପଯୋଗୀ ଭାବ, ଏଇ ଭାବ ଆସିବ। ତେଣୁ ଏଇଠି କହିକିରି ମହାପ୍ରଭୁଙ୍କର ଗୁରୁଦେବ, ଯେଉଁମାନେ କିଏ ଆମର ଯେଉଁ ରହିଛନ୍ତି, କିଏ ମହାପ୍ରଭୁ ତାଙ୍କର ଯେଉଁ ନେଇଥିଲେ କେଶବ ଭାରତୀ, ବା ତା ଦୁଇ ଜଣ ଗୁରୁ ଅଛନ୍ତି, ପ୍ରଥମେ ହରିନାମ ଦୀକ୍ଷା ନେଇଥିଲେ ଈଶ୍ୱରପୁରୀ, ଏସବୁ ହେଇକିରି କହିଲେ ଯେ, ଯେଉଁ ହେଇଛି ଆମ ଗୁରୁ ମୋତେ ଗୋଟିଏ ମନ୍ତ୍ର କହିଲେ, ଭାଗବତମ୍ ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ମନ୍ତ୍ରୀଟି ଏହି ଶ୍ଳୋକଟି ରହିଛି। ଏ ନବଯୋଗେନ୍ଦ୍ର ରାଜା ନିମିକୁ କହିଛନ୍ତି, ସେ କହୁଛନ୍ତି କ'ଣ ନା, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଦ୍ରୁତଚିତ୍ତ ଉଚ୍ଚେଇ ହସତ୍ୟତି ରୋଦିତି ରୌଦି ଗାୟତି ଉନ୍ମାଦ ନୃତ୍ୟତି ଲୋକ ବାହ୍ୟ। ଇଏ କହିଲେ ଭାଗବତର ସାର, ଏଇଟା ବେଦର ସାର ଏ ଶ୍ଳୋକଟି। ଏବଂ ବ୍ରତ, ତାଙ୍କର ବ୍ରତ ହେଉଛି ଏଇଭଳି ଭାବରେ କ'ଣ ନା ସ୍ୱପ୍ରିୟ ନାମ କୀର୍ତ୍ତିଆ, ତାଙ୍କର ପ୍ରିୟ ବ୍ୟକ୍ତିଙ୍କର ନାମକୁ କୀର୍ତ୍ତନ କରିକିରି ଜାତାନୁରାଗ ଦ୍ରୁତଚିତ୍ତ ଉଚ୍ଚେଇ, ତାଙ୍କର ଅନୁରାଗ ଆସୁଛି, ତାଙ୍କ ଚିତ୍ତ ଏଇଭଳି ଭାବରେ ଚଳଚଞ୍ଚଳ ହୋଇଯାଉଛି, ଦ୍ରୁତଚିତ୍ତ ଉଚ୍ଚେଇ। ତେଣୁ କେତେବେଳେ ହସୁଛନ୍ତି, କେତେବେଳେ ହସତି ଅତି ନୃତ୍ୟ, କେତେ ନୃତ୍ୟ କରୁଛନ୍ତି, କେତେ କ୍ରନ୍ଦନ କରୁଛନ୍ତି, କେତେବେଳେ ଉଚ୍ଚସ୍ୱରରେ ବିଳାପ କରୁଛନ୍ତି, ଏଇଭଳି ହସତି ଅତି ନୃତ୍ୟ ଲୋକ ବାହ୍ୟ, ସେତେବେଳେ ସିଏ ଆଉ ଚିନ୍ତା କରୁନାହାନ୍ତି ଅନ୍ୟମାନେ କ'ଣ ଭାବିବେ ମୋ ଉପରେ, ମୁଁ ଏଭଳି ଭାବେ ନୃତ୍ୟ କରୁଛି, ଏଭଳି ଚିନ୍ତା କରୁନାହାନ୍ତି। ତେଣୁ ମହାପ୍ରଭୁ ଗୁରୁଦେବ ତାଙ୍କର କହିଲେ, ଇଏ ହେଉଛି ବେଦର ସାର ବସ୍ତୁ। ତେଣୁ ଆମେ ଦେଖିବା ଏଇଭଳି ଭାବରେ ଯେଉଁମାନେ ପ୍ରିୟ ବ୍ୟକ୍ତି ଭଗବାନ ପ୍ରିୟ, ସେମାନେ ଏହି ସ୍ତରରେ ରହିଛନ୍ତି। ପ୍ରହ୍ଲାଦ ମହାରାଜ ସେ ଛୋଟ ପିଲାଦିନରୁ ଆମେ ଦେଖିବା ସେ ସେଇଭଳି ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିଭଳି ପ୍ରହ୍ଲାଦ ମହାରାଜ ଭଗବାନଙ୍କର ସ୍ମରଣ କରୁଥିଲେ। ପ୍ରହ୍ଲାଦ ମହାରାଜ ଭଗବାନଙ୍କ ଏ ଯେଉଁ ବିଭିନ୍ନ ପ୍ରକାର ଭକ୍ତିର ଅଙ୍ଗ ରହିଛି, ଏ ସ୍ମରଣ ଅଙ୍ଗରେ ହେଉଛନ୍ତି ଆଚାର୍ଯ୍ୟ ହେଉଛନ୍ତି ପ୍ରହ୍ଲାଦ ମହାରାଜ। ତାଙ୍କ ବିଷୟରେ ବର୍ଣ୍ଣନା କରି ଛୋଟ ପିଲା ହୋଇଥିଲା ବେଳେ ସେତେବେଳେ ଅନ୍ୟମାନେ ଭାବୁଥିଲେ ଏ ଜଡ଼ ବ୍ୟକ୍ତି, ଗୋଟେ ପ୍ରକୃତରେ ଏହାର କିଛି ଠିକ ମସ୍ତିଷ୍କ ଠିକ କ'ଣ ସୁସ୍ଥ ମସ୍ତିଷ୍କ ବାଲା ଇଏ ବ୍ୟକ୍ତି ନୁହଁ, ଇଏ ଜଡ଼ ବ୍ୟକ୍ତି ବୋଲେ ଜଡ଼ ପିଲାଟା, ମେଣ୍ଟାଲି ହ୍ୟାଣ୍ଡିକାପ୍, ଏଇଭଳି ଭାବରେ ଚିନ୍ତା କରୁଥିଲେ। କାରଣ ପ୍ରହ୍ଲାଦ ମହାରାଜ ସେଇଭଳି ଭାବରେ ରହୁଥିଲେ। ନ୍ୟସ୍ତ କ୍ରୀଡ଼ା ନକ ବାଡ଼ ଜଡ଼ବତ୍ ତନ୍ ମନସ୍ତୟା କୃଷ୍ଣ ଗ୍ରହ ଗୃହୀତାତ୍ମା ନ ବେଦ ଜଗଦୀ ସିମ୍। ପିଲାଦିନରୁ ପ୍ରହ୍ଲାଦ ମହାରାଜ କୌଣସି ଖେଳାଖେଳି କରୁନଥିଲେ ଏବଂ ଜଡ଼ବତ୍ ପାଗଳ ଭଳି ରହୁଥିଲେ, ଉନ୍ମତ୍ତ ଭଳି ରହୁଥିଲେ। ଯେମିତି ଜଣେ ଭୂତ ଜଣକୁ ପଶି ତାଙ୍କୁ ଧରିଦେଇଛି ରଖିଦେଇଛି, ଭୂତ ପଶିଯାଇଛି ତା ଭିତରେ, ଯେ ସେଇଭଳି ଭାବରେ ରହୁଥିଲେ। କେତେବେଳେ ଆସିନ ପର୍ଯ୍ୟଟନ ଅସ୍ନନ ଶୟନ ପ୍ରପିବନ ଡୁବନ ନା ଅନୁସନ୍ଧତି ଏତାହାନି ଗୋବିନ୍ଦ ପରିରମ୍ଭିତ। ଯେତେବେଳେ ବସୁଥିଲା ବେଳେ କି ଚାଲୁଥିଲା ବେଳେ କି ଖାଦ୍ୟ ଗ୍ରହଣ କରୁଥିଲା ବେଳେ କି ଶୋଇଲା ବେଳେ କି ପାଣି ପିଇଲା ବେଳେ ବା କଥା କହିଲା ବେଳେ ସେସବୁ ଜାଣିପାରୁନି ସେ କ'ଣ କରୁଛନ୍ତି, କାହିଁକିନା ସେ ଗୋଟିଏ କଥା ଚିନ୍ତା କରୁଥିଲେ, ସ୍ମରଣ କରୁଥିଲେ ଗୋବିନ୍ଦ ପରିରମ୍ଭିତ, ଭଗବାନ ତାଙ୍କୁ ଯେମିତି ଆଲିଙ୍ଗନ କରୁଛନ୍ତି। ତେଣୁ ଭଗବାନ ଯେତେବେଳେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ସେତେବେଳେ ସେ ହସୁଛନ୍ତି, ଭଗବାନ ଯେତେବେଳେ ଚାଲି ଯାଉଛନ୍ତି ସେ କ୍ରନ୍ଦନ କରୁଛନ୍ତି, ଏଇଭଳି ଭାବରେ ରହୁଥିଲେ ସେ। ତେଣୁ ଆମର କୁହାଯାଏ ବୈଷ୍ଣବର କ୍ରିୟା ମୁଦ୍ରା ବିଜ୍ଞାନ ବୁଝାଏ, ବୈଷ୍ଣବଙ୍କର ଯେଉଁ କିଭଳି ଭାବରେ କାର୍ଯ୍ୟ କରୁଛନ୍ତି ଏସବୁ ଆମେ ଆସନ୍ତାକାଲି ଦୁଇ ଜଣ ବୈଷ୍ଣବଙ୍କର ଜଣଙ୍କର ଆବିର୍ଭାବ ଜଣଙ୍କର ତିରୋଭାବ ରହିଛି। ଆମର ଯେଉଁ ରହିଛନ୍ତି କିଏ ରାମଚନ୍ଦ୍ର କବିରାଜ ତାଙ୍କର ତିରୋଭାବ ଏବଂ ଆମ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ଆବିର୍ଭାବ, ଏସବୁ ଆସନ୍ତାକାଲି ପଡ଼ିବ, ଏସବୁ ରହିଛି। ସେମାନେ ସବୁ ବୈଷ୍ଣବମାନଙ୍କର ଭାବ ଏହିଭଳି ଭାବ ସମସ୍ତେ ବୁଝିପାରିବେ ନାହିଁ କାହିଁକି ଏଭଳି ଜୀବନଯାପନ କରୁଛନ୍ତି ସେମାନେ। ତେଣୁ ଚୈତନ୍ୟ ଚରିତାମୃତ କୁହାଯାଏ, ଯତ ଦେଖ ବୈଷ୍ଣବେୟର ବ୍ୟବହାରିକ ଦୁଃଖ ନିଶ୍ଚୟ ଜାଣିଅ ତାହା ପ୍ରେମ ପରାନନ୍ଦ ସୁଖ। ଆମେ ଦେଖିବା ବୈଷ୍ଣବ ଜଣେ ବହୁତ କଷ୍ଟ ପାଉଛି, ବହୁତ କଷ୍ଟରେ ରହୁଛି, କିନ୍ତୁ ପ୍ରକୃତରେ ସେ ବହୁ ଆନନ୍ଦରେ ରହିଛି। ଭଗବାନ ବିରହରେ ଜଣେ କେବେ ହେଲେ ଆନନ୍ଦ ଯେଉଁ ଛଟପଟ ହେଉଥିବ ସେ ପ୍ରକୃତରେ ସେଥିରେ ମିଳନରେ ଯେଉଁ ଆନନ୍ଦ ତାଠାରୁ ଅଧିକ ଆନନ୍ଦ ଏଇ ବିରହରେ ରହିଛି। ତେଣୁ ଭଗବାନ ଏଇଭଳି ଭାବରେ ବୃନ୍ଦାବନବାସୀମାନଙ୍କୁ ବିରହରେ ଛଟପଟ କରାଉଥିଲେ, ବିରହରେ ଛଟପଟ କରୁଥିଲେ, ତାଙ୍କର ଜୀବନ ଯାଇପାରୁନାହିଁ କାହିଁକିନା ଭଗବାନ କହିଛନ୍ତି ମୁଁ ଆସିବି। ସେ ଶ୍ଳୋକଟି ରହିଛି, ତା ଦେହରେ କହିଛନ୍ତି ମୁଁ ଆସିବି, ଏଇଭଳି ଭାବରେ ଆଶ୍ୱାସନ ଦେଇଥିଲେ। ତେଣୁ ଏଇ ଆଶ୍ୱାସନ ନେଇକରି ସେମାନେ ଜୀବନ ଧାରଣ କରିଛନ୍ତି, ନହେଲେ ସେମାନେ ମୃତ୍ୟୁ ତାଙ୍କର ମୃତ୍ୟୁ ହୋଇଯାଇଥାନ୍ତା, ଜୀବନ ଧାରଣ କରିପାରିନଥାନ୍ତେ। ତେଣୁ ଏଇ ଯେଉଁ ଆଶ୍ୱାସନ ଦେଇଛନ୍ତି ସେଇ ଗୋଟିଏ ଆଶ୍ୱାସନରେ ବା ସେଇ ଯେଉଁ କଥା କହିଛନ୍ତି ମୁଁ ଆସିବି, ରହିଲେ ସେ 100 ବର୍ଷ କାଳ ଏଇଭଳି ଭାବରେ ଛଟପଟ 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 ହେଇକି ରହୁଥିଲେ। ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଏ। ଦଶମ ସ୍କନ୍ଧ 78 ଅଧ୍ୟାୟ ଶ୍ଳୋକ 16 ଗୋଟେ ଶ୍ଳୋକରେ ଟୀକାରେ ସେଇଟା କୁହାଯାଇଛି, ଭଗବାନ ବୃନ୍ଦାବନ କେବେ ଆସିଥିଲେ କହୁଛନ୍ତି। ଯେତେବେଳେ ଗୋଟେ ଶ୍ଳୋକ ଅଛି ଦଶମ ସ୍କନ୍ଧ 78 ଅଧ୍ୟାୟରେ, ସେଠି 16 ଶ୍ଳୋକରେ ସେଠି କୁହାଯାଉଛି ଯେ ଭଗବାନଙ୍କ ଲୀଳାକୁ କେହି ବୁଝିପାରିବେ ନାହିଁ। ତେଣୁ ଏବଂ ଯୋଗେଶ୍ୱର କୃଷ୍ଣ ଭଗବାନ ଜଗଦୀଶ୍ୱର ଇୟତେ ପଶୁ ଦୃଷ୍ଟିନା ନିର୍ଜିତୋ ଜୟତି ଦିଶ। ଏଇଭଳି ଭାବରେ ଭଗବାନ ଯଦିଓ ସମସ୍ତଙ୍କୁ ଜିତୁଛନ୍ତି, କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି ପଶୁ ଦୃଷ୍ଟିରେ ରହିଛନ୍ତି ସେମାନେ ଭାବୁଛନ୍ତି ନା କୃଷ୍ଣଙ୍କୁ ଆମେ ଜିତି ଯାଇଛୁ, ଏଇଭଳି ଭାବରେ ସେମାନେ ଚିନ୍ତା କରୁଛନ୍ତି। ଏହି ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରପତି ଠାକୁର କହୁଛନ୍ତି, ପଦ୍ମପୁରାଣରୁ ଏଇଟାକୁ ଉଦ୍ଧାର କରିଛନ୍ତି। ଏଇ କଥାଟି ଭଗବାନ ଯେଉଁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଭଗବାନଙ୍କ ଏହି ଲୀଳାଟିକୁ ବର୍ଣ୍ଣନା କରିନଥିଲେ। କାହିଁକି ବର୍ଣ୍ଣନା କରିନଥିଲେ ନା, ତାର କାରଣ ହେଉଛି ଯେଉଁ ଯଦୁମାନେ ଯେଭଳି ଭାବରେ ଅନ୍ତିମ ଲୀଳା ତାଙ୍କର ରହିଛି, କିଭଳି ତାଙ୍କ ଭିତରେ ଯେଉଁ ଯୁଦ୍ଧ କରିକିରି ସବୁ ଶରୀର ତ୍ୟାଗ କରିଥିଲେ ଏଇଭଳି ଭାବରେ, କିନ୍ତୁ ବୃନ୍ଦାବନବାସୀମାନେ ବହୁତ ଆନନ୍ଦରେ ସବୁ ଯାଇଛନ୍ତି ତାଙ୍କ ଭଗବତ ଧାମକୁ। ତେଣୁ ଏଇଟା ଶୁଣିଲେ ପରୀକ୍ଷିତ ମହାରାଜଙ୍କ ମନ ଦୁଃଖ ହେବ ବୋଲି ସୁଖଦେବ ଗୋସ୍ୱାମୀ ଏ ଲୀଳାଟିକୁ ବର୍ଣ୍ଣନା କରିନଥିଲେ, କିନ୍ତୁ ସେ ଜାଣିଛନ୍ତି ଏଇଟା ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ବିଶ୍ୱନାଥ ଚକ୍ରପତି ଠାକୁର କହୁଛନ୍ତି, ନନ୍ଦଗୋପାଳଦୟ ସର୍ବେ ଜନହା ପୁତ୍ର ଦାରାଦି ସହିତ ବାସୁଦେବ ପ୍ରସାଦେନ ଦିବ୍ୟ ରୂପଧରା ବିମାନ ଆରୂଢ଼ା ପରମଂ ବୈକୁଣ୍ଠମ ଲୋକ ମାବାପୁ। ମଥୁରାରେ ଗୋଟେ ସ୍ଥାନ ରହିଛି ଦତିହା, ବର୍ତ୍ତମାନ ମଧ୍ୟ ରହିଛି ସ୍ଥାନ, ସେହି ସ୍ଥାନରେ ଭଗବାନ ଏଇ ଯେଉଁ ଦନ୍ତବକ୍ରକୁ ହତ୍ୟା କରିଥିଲେ, ଶିଶୁପାଳକୁ ହତ୍ୟା କରିଥିଲେ ଯେଉଁ ରାଜସ୍ୱ ଯଜ୍ଞରେ ଇନ୍ଦ୍ରପ୍ରସ୍ଥରେ, କିନ୍ତୁ ଦତିହା ଏଇ ଯେଉଁ ୟାକୁ ହତ୍ୟା କଲେ ଦନ୍ତବକ୍ରକୁ ଏଇ ମଥୁରାରେ ତାକୁ ହତ୍ୟା କଲେ, ମଥୁରାକୁ ଆକ୍ରମଣ କରିବା ପାଇଁ ଆସିଥିଲା। ତେଣୁ ଭଗବାନ ଆସି ତାକୁ ହତ୍ୟା କରିକିରି ବୃନ୍ଦାବନ ଆସିଲେ, ବୃନ୍ଦାବନରେ ପାଖାପାଖି 2 ରହିଲେ। 2 ରହିକିରି ବୃନ୍ଦାବନବାସୀମାନଙ୍କୁ କେତେ ଆନନ୍ଦ ତାକୁ ନ ଲାଗିଥିବ, କେତେ ଆନନ୍ଦ, ଭଗବାନ ବିରହରେ ସେମାନେ ପ୍ରାଣତ୍ୟାଗ କରିଥାନ୍ତେ। କିନ୍ତୁ ଭଗବାନ ଯେତେବେଳେ ଆସିଲେ ଏଭଳି ଭାବରେ ବହୁତ ଆନନ୍ଦ ତାଙ୍କର କହି ନସରେ, ଆମେ ଯେତେବେଳେ ବର୍ଣ୍ଣନା କରିପାରିବା ନାହିଁ କିଭଳି ଆନନ୍ଦ। ତେଣୁ ତାପରେ ଭଗବାନ କ'ଣ ବ୍ୟବସ୍ଥା କଲେ ନା, ନନ୍ଦ ଗୋପାଧେୟ ସର୍ବେ ଜନା, ନନ୍ଦ ଏବଂ ଅନ୍ୟ ଗୋପମାନେ ଏବଂ ତାଙ୍କର ପୁତ୍ର ଦାରାଦି ସହିତ ତାଙ୍କ ପୁତ୍ର ପତ୍ନୀ ଇତ୍ୟାଦି ସମସ୍ତଙ୍କ ସହିତ ବାସୁଦେବ ପ୍ରସାଦ ନ ଭଗବାନଙ୍କ ଇଚ୍ଛାରେ ସେମାନେ ଦିବ୍ୟ ରୂପଧରା, ତାଙ୍କର ତ ସେମାନେ ସବୁ ଦିବ୍ୟ, ସମସ୍ତେ ତାଙ୍କ ଦିବ୍ୟ ଶରୀର, ପ୍ରକୃତରେ ଭୌତିକ ଶରୀର ନୁହଁ, କିନ୍ତୁ ତଥାପି ତାଙ୍କର ଯେଉଁ ଦିବ୍ୟ ରୂପ ରହିଛି ସେ ଦିବ୍ୟ ରୂପକୁ ଧାରଣ କଲେ, ଦିବ୍ୟ ରୂପଧରା ବିମାନ ଆରୂଢ଼ା, ତାଙ୍କ ପାଇଁ ସେ ବିମାନ ଆସିଲା, ବିମାନ ଆରୂଢ଼ ହୋଇକରି ପରମଂ ବୈକୁଣ୍ଠଂ ଲୋକ ବାବୁ, ତାଙ୍କର ଯେଉଁ ଗୋଲକ ଧାମ ରହିଛି ଚିତ୍ ଜଗତରେ ପରମ ଭାବ ସେଇଠି ଯାଇ ପହଞ୍ଚିଲେ, ସେଇଠି ଚାଲିଗଲେ। ତେଣୁ ତା ପରଦିନ ଦେଖିଲା ବେଳକୁ ବୃନ୍ଦାବନ ଆଉ କେହି ନାହାନ୍ତି, କେହି ନାହାନ୍ତି, ସବୁ ଖାଲି ହୋଇଯାଇଛି ବୃନ୍ଦାବନ। ଏ ଲୀଳାଟି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ଲୀଳାଟିକୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଲେ ନାହିଁ, କାହିଁକି ନା ପରୀକ୍ଷିତ ମହାରାଜ ତ ଜାଣିବେ ଯାଦବମାନେ ଏଇଭଳି ଭାବେ ତାଙ୍କ ଶରୀର ତ୍ୟାଗ କଲେ, ବାଡ଼ିଆପିଟା ହୋଇକରି ବା ଗଣ୍ଡଗୋଳ ହୋଇକରି ସବୁ କଲେ, କିନ୍ତୁ ବୃନ୍ଦାବନବାସୀମାନଙ୍କୁ ଏଭଳି ପଠାଇଲେ ତାଙ୍କୁ ମନ ଦୁଃଖ ହେବ, ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏହି ଲୀଳାଟିକୁ ବର୍ଣ୍ଣନା କଲେ ନାହିଁ। ତେଣୁ ଏହିଭଳି ଭାବରେ ବିରହ ପରେ ଯେଉଁ ମିଳନ ସେଥିରେ ପ୍ରକୃତ ବହୁତ ଆନନ୍ଦ ରହିଛି। ତେଣୁ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ରହିଛି, ଆମେ ଦେଖୁଛେ ମଝିରେ ମଝିରେ ବିରହ ରହିଛି ଜଗନ୍ନାଥଙ୍କର। ଜଗନ୍ନାଥ ଏଇ ଯେଉଁ ରହିଛନ୍ତି କ'ଣ ଯେଉଁ ସ୍ନାନ ହେବେ ଜ୍ୟେଷ୍ଠ ମାସ ପୂର୍ଣ୍ଣମୀ ତିଥିରେ, ଦେବ ସ୍ନାନ ପୂର୍ଣ୍ଣମୀ, ସ୍ନାନ ହେଲା ପରେ ଭଗବାନଙ୍କୁ ଜ୍ୱର ହେବ, ଭଗବାନଙ୍କୁ ଦର୍ଶନ ଦେବେ ନା, ଅଣସର ହୋଇଯିବ, 15 କାଳ ରହିବେ ସେଠି, ଅଣସର ରହିବେ। ମହାପ୍ରଭୁ ସେଇ ବିରହ ଲୀଳାକୁ ପ୍ରଦର୍ଶନ କରୁଥିଲେ, ଭଗବାନ ବିରହରେ ସେ ରହିପାରୁନଥିଲେ, ଭଗବାନ ପ୍ରତିଦିନ ସେ ଦର୍ଶନ କରିବା ପାଇଁ ଯାଉଥିଲେ ଜଗନ୍ନାଥଙ୍କୁ, ଚୈତନ୍ୟ ଚରିତାମୃତ ସେ ବର୍ଣ୍ଣନା କରାଯାଇଛି, ପ୍ରତିଦିନ ଦର୍ଶନ କରିବା ପାଇଁ ଯାଉଥିଲେ। ଏବଂ ସେ ଯେଉଁ ରହିଛନ୍ତି କ'ଣ ଯେଉଁ ଜଗନ୍ନାଥ ମନ୍ଦିରରେ ଯେଉଁ ରହିଛନ୍ତି କ'ଣ ସେ ସ୍ଥାନ ସେଇଟା ଗରୁଡ଼ଖୁମ୍ଭ ନା, ଗରୁଡ଼ଖୁମ୍ଭ ନା କିଏ ଗରୁଡ଼, ହଁ ଗରୁଡ଼ଖୁମ୍ଭର ପଛପଟେ ରହିକରି ସେ ଭଗବାନ ଦର୍ଶନ କରୁଥିଲେ, ଆଗକୁ ଯାଉନଥିଲେ। ଏବଂ ସେ ଏଭଳି ଭାବରେ ଦ୍ରବୀଭୂତ ହୋଇଯାଉଥିଲେ ତାଙ୍କର ଭଗବାନ ଦର୍ଶନ କରିକିରି, ପାଦ ସ୍ପର୍ଶ କରିକିରି ସେ ଯେଉଁ ତରଳଟି ପଥରଟି ଥିଲା ସେ ପଥରଟି ତରଳି ଯାଇଥିଲା, ଏବଂ ହସ୍ତ ଯେଉଁ ରଖିଥିଲେ ସେ ଇଏ ପାଖରେ ସେ ଯେଉଁ କାନ୍ଥଟି ରହିଛି ସେ କାନ୍ଥରେ ତାଙ୍କ ତିନି ଆଙ୍ଗୁଠି ରହିଛି, ଏ ପର୍ଯ୍ୟନ୍ତ ମଧ୍ୟ ରହିଛି, ତରଳି ଯାଇଛି। ତେଣୁ ଏଇଟା କୁହାଯାଏ, ସେଥିପାଇଁ ଆମର କୁହାଯାଏ ପଶୁପକ୍ଷୀ ଝୁରେ ପାଷାଣ ବିଧରେ ଶୁଣି ଯାହାର ଗୁଣ କଥା। ଭଗବାନ ଏଭଳି ଲୀଳା ସବୁ ରହିଛି, ପଶୁପକ୍ଷୀମାନେ ମଧ୍ୟ ତ ପାଷାଣ ପଶୁପକ୍ଷୀ ଝୁରେ ଭଗବାନ ଯେତେବେଳେ ବୃନ୍ଦାବନକୁ ଯାଉଥିଲେ ପଶୁପକ୍ଷୀ ଏମାନଙ୍କ ସବୁ ସହିତ କଥା ହେଉଥିଲେ, ସେମାନେ ଝୁରୁଥିଲେ ଭଗବାନଙ୍କୁ। ପଶୁପକ୍ଷୀ ଝୁରେ ପାଷାଣ ବିଧରେ ଏଇ ଜଗନ୍ନାଥ ମନ୍ଦିର, ସେ ପାଷାଣ ବର୍ତ୍ତମାନ ସେ ରହିଛି, ବର୍ତ୍ତମାନ ସେଇ ମନ୍ଦିରର ଯେଉଁ ଉତ୍ତର ଦ୍ୱାରରେ ଉତ୍ତର ପଟେ ରହିଛନ୍ତି, ସେ ମନ୍ଦିର ମହାପ୍ରଭୁଙ୍କର ଚରଣ ଚିହ୍ନ ରହିଛନ୍ତି ସେଠି, ସେଠି ଆପଣ ଦର୍ଶନ କରିପାରିବେ। ତେଣୁ ଏହିଭଳି ଭାବରେ ଭଗବାନ ବିରହରେ କିଭଳି ଭାବରେ ସେ ହେଉଥିଲେ, ସେ କ'ଣ ଅଣସରରେ ଭଗବାନ ନ ଦେଖି ସେ ରହିପାରୁନଥିଲେ, ସେ ଯାଉଥିଲେ ଆରାରନାଥକୁ। ଆରାରନାଥ ଯାଇକରି ଆରାରନାଥକୁ ଦର୍ଶନ କରୁଥିଲେ। ଏ ଆରାରନାଥ କିଏ? ହଁ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେଇ ଆରାରନାଥ ପାଖରେ ଗୋଟେ ମଠ ସ୍ଥାପନ କରିଛନ୍ତି, ତାଙ୍କର ଗୌଡ଼ିଆ ମଠ ସ୍ଥାପନ କରିଛନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଲେଖିଛନ୍ତି, ଯେଉଁଭଳି ଭାବରେ ରାସଲୀଳାରେ ଆମେ ଦେଖୁଛେ, ରାସଲୀଳାରେ ଯେତେବେଳେ ଭଗବାନ ଯେତେବେଳେ ଅନ୍ତର୍ଧ୍ୟାନ ହୋଇଗଲେ, ଗୋପୀମାନେ ରାଧାରାଣୀ ଏମାନେ ସବୁ ଭଗବାନ ଅନ୍ୱେଷଣ କରୁଥିଲେ। ଦଶମ ସ୍କନ୍ଧ ତିରିଶ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ଅନ୍ୱେଷଣ କରୁଥିଲେ। ଅନ୍ୱେଷଣ କରିକିରି ଯେଉଁ ଗୋଟେ ସ୍ଥାନରେ ଦେଖିଲେ ଭଗବାନ ବିଷ୍ଣୁ ରହିଛନ୍ତି, ଚତୁର୍ଭୁଜ ରୂପ ଧାରଣ, ଭଗବାନ କୃଷ୍ଣ ଚତୁର୍ଭୁଜ ରୂପ ଧାରଣ କରିଥିଲେ, କିନ୍ତୁ ଗୋପୀମାନେ ତାଙ୍କ ସହିତ ଏତେ କିଛି ଆଉ ଖାଲି ପ୍ରଣାମ କରିକି ଚାଲିଗଲେ, ଏସବୁ କଥା ରହିଛି। ତେଣୁ ସେ ସବୁ ସେଇ ଲୀଳାଟି ଏଇ ଆରାରନାଥ, ଏଇ ଆରାରନାଥ କହିଲେ ସେ ବିଷ୍ଣୁ, ଏଇ ସେଇ ଲୀଳାଟି ଏଇ ପ୍ରକାଶ ପାଉଛି। ତେଣୁ ଏଇଭଳି ଭାବରେ ଭଗବାନ ବିରହରେ କିଭଳି ଭାବରେ ଜଣେ ଭକ୍ତ ରହିପାରିବ ନାହିଁ, ଏ ବିରହ ଦଶା, ଦଶ ପ୍ରକାର ବିରହ ଦଶା ରହିଛି ଚୈତନ୍ୟ ଚରିତ୍ରାମୃତରେ। ମହାପ୍ରଭୁ ସେଇଟାକୁ ସେ ଲୀଳା ସବୁ ରାଧାରାଣୀଙ୍କ ଭାବକୁ ସବୁ ଆସ୍ୱାଦନ କରୁଥିଲେ। ବିରହ ଦଶା, ଅନେକ ପ୍ରକାର ବିରହ ଦଶା ରହିଛି ଭଗବାନ ବିରହରେ କିଭଳି ଭାବରେ ହୁଏ। ଚିନ୍ତା ଭଗବାନ ଏଠି କୁହାଯାଉଛି ନା, ଚିନ୍ତା ଏଇ କ'ଣ କହୁଛି, ଚତ୍ୱର ବାର୍ଷିକ ଭାଷା ଅନୁଶୋଚତାମ, ବହୁତ ଚିନ୍ତାଗ୍ରସ୍ତ ହେଇଗଲେ, ସେମାନେ ସୂଚନା କରିବା ପାଇଁ ଆରମ୍ଭ କଲେ, ଇଏ ହେଉଛି ବିରଭାବ। ଚେତନ ଚରିତ୍ରାମୃତରେ ଏଇଟା ବର୍ଣ୍ଣନା କରାଯାଇଛି କିଭଳି ଭାବରେ ମହାପ୍ରଭୁ ସେଇ ସେଇ ସବୁ ଭାବକୁ ଆସ୍ୱାଦନ କରୁଥିଲେ। ଦଶ ପ୍ରକାର ବିରଭାବ ରହିଛି, ଏଇଟା ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। କ'ଣ ସେ ଚିନ୍ତା ଜାଗରୁ ଉଦ୍ବେଗେଉ ତାନବଂ ମଳିନାଙ୍ଗତା ପ୍ରଳାପ ବ୍ୟାଧି ଉନ୍ମାଦ ମୋହ ମୃତ୍ୟୁ ଦଶାଦଶ, ଏଇ ବିରହ ଦଶା ଏଇଭଳି ଭାବରେ ସେମାନେ ବିରହ ଦଶା ପ୍ରାପ୍ତ ହେଉଥିଲେ ଭଗବାନ ବିରହରେ। ଚିନ୍ତା ଚିନ୍ତାଗ୍ରସ୍ତ ସେମାନେ ହେଇଯାଉଥିଲେ, ଏବଂ ଜାଗର ରାତିରେ ଶୋଇପାରୁନଥିଲେ, ନିଦ୍ରା ହେଉନଥିଲା, ଜାଗର ଉଦ୍ବେଗ ସବୁବେଳେ ଏଠି କୁହାଗଲା ନା, ଅନୁଶୋଚନା କରୁଥିଲେ ସେମାନେ ଉଦ୍ବେଗ, ସେଇଭଳି ଭାବରେ ଉଦ୍ବେଗ। ତାପରେ ତାନବଂ, ତାନବଂ କହିଲେ ଶରୀର କ୍ଷୀଣ ହୋଇଯାଉଥିଲା, ମଳିନାଙ୍ଗତା ତାଙ୍କ ଶରୀର ମଳିନ ହୋଇଯାଉଥିଲା, ବିରହଦଶା। ଏବଂ ପ୍ରଳାପ, ପ୍ରଳାପ କରୁଥିଲେ, ଯିଏ କହିବେ ପାଗଳ ହୋଇଗଲା ପ୍ରଳାପ କରୁଛନ୍ତି ସିଏ, ଏଭଳି ଭାବରେ। ଏବଂ ବ୍ୟାଧି, ବିଭିନ୍ନ ପ୍ରକାର ବ୍ୟାଧି ଆସି ପହଞ୍ଚିଯାଉଛି, ଭଗବାନ ବିରହ ଦଶା ରହିଛି ଏଇଟା। ଏବଂ ଅନ୍ତିମ ଦଶା ହେଉଛି ଉନ୍ମାଦ, ପାଗଳ ଉନ୍ମାଦ, ଏସବୁ ବିଭିନ୍ନ ସ୍ତର ରହିଛି, ପ୍ରଳାପ ଉନ୍ମାଦ ଏତେ ସବୁ ରହିଛି, ଏହିକରି ମୋହ ମୋହଗ୍ରସ୍ତ ହୋଇଯାଉଥିଲେ। ଏବଂ ମୃତ୍ୟୁ, ଅନ୍ତିମ ଦଶା ହେଉଛି ମୃତ୍ୟୁ, ଏଇଟାକୁ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଆମର ଶ୍ରୀଶ୍ରୀମଦ ଗୌରବନ୍ଧୁ ସାହେବ ମହାରାଜ କଲୀଳାରେ ବର୍ଣ୍ଣନା କରାଯାଇଛି, ଗୌରବନ୍ଧୁ ମହାରାଜ ଯେତେବେଳେ ପଚାରୁଥିଲେ ଯାଇଥିଲେ କ'ଣ ଯାଇଥିଲେ ମାୟପୁରକୁ, ଏ ଫେବୃଆରୀ ମାସର କଥା। ତେଣୁ ସେହି ସମୟରେ ପାଶ୍ଚାତ୍ୟ ଜଗତର ଦୁଇଜଣ ଭକ୍ତ ତାଙ୍କୁ ପଚାରିଥିଲେ ପ୍ରଶ୍ନ, ଦୁଇଟି ପ୍ରଶ୍ନ ଥିଲା, ଯେ ଭଗବାନ ଚୈତନ୍ୟ ମହାପ୍ରଭୁ କାହିଁକି ଚବିଶ ବର୍ଷ କାଳ ପୁରୀରେ ଅବସ୍ଥାନ କରିଥିଲେ, ଏବଂ ଆଉ ଗୋଟେ ପ୍ରଶ୍ନ ହେଉଛି ଜଗନ୍ନାଥଙ୍କରେ ଚକାଚକା ଆଖି କାହିଁକି ହେଇଛି। ଏଇ ଦୁଇଟି ପ୍ରଶ୍ନ ଯେତେବେଳେ ପଚାରୁଥିଲେ ଗୁରୁଦେବ ସେଇଟାକୁ ବର୍ଣ୍ଣନା କରୁଥିଲେ, ଏ ଶଙ୍ଖ ବିଲ୍ଡିଂରେ, ଶଙ୍ଖ ନା କେଉଁଟା, ଶଙ୍ଖ ନା ଯେଉଁ କଥା କହୁଥିଲେ ବା ଗୁରୁଦେବ ଯେଉଁ କଥା କହିଥିଲେ ଶଙ୍ଖବୋଧ, ହଁ ଶଙ୍ଖ ବିଲ୍ଡିଂରେ ସେଠି କଥା କହୁଥିଲେ, ସନ୍ଧ୍ୟାବେଳର କଥା, ସନ୍ଧ୍ୟାବେଳେ ସବୁ ସେଇ କଥା ଚାଲିଛି। ଏ ଭଗବାନ କିଭଳି ଭାବରେ କୃଷ୍ଣ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି କୃଷ୍ଣ, ସେ 24 ବର୍ଷ କାଳ ରହିକରି ଭଗବାନ ଚୈତନ୍ୟ ମହାପ୍ରଭୁ ସବୁବେଳେ ଜଗନ୍ନାଥଙ୍କ ଦର୍ଶନ କରୁଥିଲେ। ଏ ଜଗନ୍ନାଥଙ୍କ ଚକାଚକା ଆଖି କାହିଁକି ହେଇଛି ନା ଏଇ ଭାବରେ, ବିରହ ଭାବରେ, ଏଇଟା ଅଷ୍ଟସାତ୍ତ୍ୱିକ ବିକାର ସବୁ ରହିଛି। ଏ ଭାବ ମହାଭାବ, ଏଇଟା ହେଉଛି ମହାଭାବ ପ୍ରକାଶ, ବିରହର କଥା, ମହାଭାବ ପ୍ରକାଶ। ସେଥିପାଇଁ ଜଗନ୍ନାଥଙ୍କ ଚକାଚକା ଆଖି ଏଇଭଳି ଭାବରେ ଏ ଲୀଳାଟିକୁ ବର୍ଣ୍ଣନା କରୁଥିବା ସମୟରେ ଗୌରବନ୍ଧୁ ସ୍ୱାମୀ ମହାରାଜଙ୍କର ତାଙ୍କର ଭାବ ଆସିଗଲା, ସେଇ ବିରହ ଭାବ ଆସିଗଲା। ବିରହ ଏଇ ଚୈତନ୍ୟଚରିତାମୃତରେ ଶ୍ଳୋକଟି ଅଛନ୍ତି, କେଉଁଠି ନା ମଧ୍ୟଲୀଳା 2 ଅଧ୍ୟାୟ 43 ଶ୍ଳୋକରେ କୁହାଯାଇଛି ଏଇଟା। ଅକୈତବ କୃଷ୍ଣ ପ୍ରେମ ଯେନ ଯେନ ଜାମ୍ବୁ ନଦୀ ହେମ, ସେଇ ପ୍ରେମାନୁଲୋକେ ନା ହଏ, ଯଦି ହଏ ତାର ଯୋଗ, ନା ହଏ ତବ ବିୟୋଗ, ବିୟୋଗ ହେଲେ କେହ ନା ଯିବା। ଅକୈତବ କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ ଏ କୈତବ ନୁହଁ, କୃତ୍ରିମ ନୁହଁ, ଏ ଶୁଦ୍ଧ କୃଷ୍ଣ ପ୍ରେମ ଯେଉଁମାନଙ୍କୁ ରହିଛି। ଯେନ ଜାମ୍ବ ନଦୀ ନଦ ହେମ, ଜାମ୍ବ ନଦୀ ଗୋଟେ ରହିଛି ସ୍ୱର୍ଗଲୋକରେ, ଅନ୍ୟ ଲୋକରେ ସବୁ ରହିଛି, ଜାମ୍ବ ନଦୀ ଗୋଟେ ରହିଛି। ଜାମ୍ବ ନଦୀର ସେ ଯେଉଁ ଇଏ ରହିଛି ସେଇଟା ସୁବର୍ଣ୍ଣରେ ରହିଛି, ସେଇଟା ତା'ର ଯେଉଁ ବ୍ୟାଙ୍କ ବା ତା'ର ନଦୀ ପଠା ସବୁ ଯେଉଁ ରହିଛି ନଦୀ ସ୍ଥାନରେ ସବୁ ସୁବର୍ଣ୍ଣ ରହିଛି। ଜାମ୍ବ ନଦୀ ହେମ କହେ, ସେଇଟା ପିଓର ଗୋଲ୍ଡ, ପିଓର ଗୋଲ୍ଡ ସେଇଟା। ଯେମ ଯେନ ଜାମ୍ବ ନଦୀ ହେମ, ସେଇ ପ୍ରେମ ନୁଲୋକେ ନହଏ, ଏ ମନୁଷ୍ୟ ଲୋକରେ ସେ ପ୍ରେମ ହୁଏ ନାହିଁ, ସେ ପ୍ରେମ କାହାକୁ ଆସିବ ନାହିଁ, ଯଦି ଆସିବ, ଯଦି ହୁଏ ତାହେଲେ ଯୋଗ ନା ହଏ ତା ବିୟୋଗ, ତାହେଲେ ସେ ପ୍ରେମ ସେ ତ୍ୟାଗ କରିପାରିବେ ନାହିଁ। ହଁ ବିୟୋଗ ହେଲେ କେହ ନା ଯିଏ, ଏବଂ ଯଦି ବିୟୋଗ ହେଇଗଲା ସେଇ ପ୍ରେମ, ତାହେଲେ ସେ ଜୀବନ ଧାରଣ କରିପାରିବେ ନାହିଁ, ମୃତ୍ୟୁବରଣ କରିବେ। ହଁ ଆମର ଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ ସେଇଭଳି ଭାବରେ ଶରୀର ତ୍ୟାଗ କରିଥିଲେ, ଭଗବାନ ବିରହରେ ଶରୀର ତ୍ୟାଗ କରିଥିଲେ। ଗୌରବନ୍ଧୁ ମହାରାଜଙ୍କର ଯେତେବେଳେ ତାଙ୍କର ଗୁଣଗାନ କରାଯାଉଥିଲା, ସେହି ସମୟରେ ଜଣେ ବୈଷ୍ଣବ ଜଣେ ବାବାଜୀ ବା ସାଧୁ ଜଣେ ଏଇଭଳି ଭାବରେ ତାଙ୍କର ଗୁଣଗାନ କରିଥିଲେ, ଏଇ ଶ୍ଳୋକଟିକୁ କହିଥିଲେ ଜାମନ ଦେହେମ। ଭଗବାନ ବିରହରେ ଏଇସବୁ ଦଶା ରହିଛି, 10 ପ୍ରକାର ଦଶା ରହିଛି। ତେଣୁ ଆଜି ଦ୍ୱାରକାରେ ଯେଉଁ ରହିଛନ୍ତି ଦ୍ୱାରକାବାସୀମାନେ, ସେମାନେ ଭଗବାନ ଅନିରୁଦ୍ଧଙ୍କ ବିରୁଦ୍ଧରେ ବିୟୋଗରେ 4 ବାର୍ଷିକ ମାସ 4 ମାସ କାଳ ଛଟପଟ 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 ହେଇକରି ବ୍ୟତୀୟୁ, ଏଇଭଳି ଭାବରେ ବ୍ୟତୀତ କଲେ। ଅନୁଶୋଚତାମ, ଅନୁଶୋଚତାମ କହିଲେ ଖାଲି ସୂଚନା କରୁନଥିଲେ, ବାରମ୍ବାର ବାରମ୍ବାର ସେଇ କଥା କୁଆଡ଼େ ଗଲେ, ଅନିରୁଦ୍ଧ କୁଆଡ଼େ ଗଲେ, ଏଇଭଳି ଭାବରେ ପ୍ରଦ୍ୟୁମ୍ନ ଏଇଭଳି ଭାବରେ ଚିନ୍ତା କରୁଥିଲେ, କୃଷ୍ଣ ମଧ୍ୟ ଚିନ୍ତା କରୁଥିଲେ, ଅନ୍ୟମାନେ ସବୁ ରହିଛନ୍ତି, ଭଗବାନ ନିଜେ ମଧ୍ୟ ଚିନ୍ତା କରୁଥିଲେ। ତେଣୁ ନାରଦ ମୁନି ଆସି ଖବର ଦେବେ, ଆ ପର ବର୍ଣ୍ଣନା କରାଯିବ, ନାରଦା ତଦ ଉପାକର୍ଣ୍ଣ, ନାରଦ ମୁନି ଆସି କହିବେ, ସିଏ ହେଉଛନ୍ତି ବର୍ତ୍ତମାନ ବନ୍ଧେଇକି ରହିଛନ୍ତି ସୁନିତପୁରରେ, ତେଣୁ ଯାଦବମାନେ ଯିବେ ଯୁଦ୍ଧ କରିବା ପାଇଁ ଆରମ୍ଭ କରିବେ। ତେଣୁ ଏଇଭଳି ଭାବରେ ଅନିରୁଦ୍ଧଙ୍କ ବିରୁଦ୍ଧ ବିୟୋଗରେ କିଭଳି ଭାବରେ ଦ୍ୱାରକାବାସୀମାନେ ବନ୍ଧୁଙ୍କର ବିୟୋଗରେ କିଭଳି ଭାବରେ ସେମାନେ ଜୀବନଯାପନ କରୁଥିଲେ ସେଇଟାକୁ ସଂକ୍ଷେପରେ କୁହାଯାଇଛି, ଗୋଟିଏ ଶ୍ଳୋକରେ କୁହାଯାଇଛି, କିନ୍ତୁ ଏଇଭଳି ଭାବରେ ତାଙ୍କର ଜୀବନଯାପନ କରୁଥିଲେ। ଏଇଟା ଚୈତନ୍ୟଚରିତାମୃତ ଅନ୍ୟ ଗ୍ରନ୍ଥରୁ ଆମେ ଏଇଟା ବୁଝିବା, ଏଇଭଳି ଭାବରେ ସେମାନେ ତାଙ୍କର କଷ୍ଟ ପାଉଥିଲେ। ଏଇଟାକୁ ଶୁଣିଲେ ନାରଦ ମୁନି ଆସିକରି କହିଲେ, ଭଗବାନ ସେ ସବୁ ଜାଣନ୍ତି, କିନ୍ତୁ ଭଗବାନ ଲୀଳା, ଲୀଳା ପୁରୁଷୋତ୍ତମଙ୍କ ଲୀଳା ସେ, ତେଣୁ କହିବାରୁ ଯାଦବମାନେ ଯିବେ 12 ଅକ୍ଷୋଣୀ ସୈନ୍ୟ ନେଇକରି ଯିବେ ଯୁଦ୍ଧ କରିବା ପାଇଁ। ଏସବୁ ଏ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଆମର ସମୟ ହେଇଯାଇଛି, ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି କଥାକୁ ବିଶ୍ରାମ ଦେବା।